नमो भगवते वासुदेवाय। श्रीमद् भगवद गीता पंचम अध्याय वर्णम श्लोक मन श्रवण करते युक्त कर्म फलम त्यक्त संति अपनन्ति नष्टिकम अयुक्त काम कारण फल सत्त निबद्यते। से गोटे कर्म बंधन कारण हूँ एवं से कर्म मुक्तिर कारण हूँ। जे मैंने कर्म कला बेल आसक्ति रुहति से कर्म ही बंधन पकेब कर्मटा सुख दबनी कि कर्मटा बंधन पकेद कारण आसक्त रे सुख कौन दब जे आसक्त जीव से कर्म कर आसक्ति के सुख रुए केवल गोटे आसक्ति सुख रुए साधु प्रति आसक्ति भगवान प्रति आसक्ति आ जहाँ आसक्ति सब दुखर कारण गोटे खाइबाटा भी आसक्ति रख दुखर कारण से खाइबा तुम जो खाइबा आकुआंटेड तुम जोड़ी जीव से न मिलला मान दुखर कारण जे रुटी खाऊ से रुटी खाइब से जीव मठ को वर्ण मिलला से दिन तार गला मुंडा कम कर आसक्ति जार भोज जो जिन आसक्ति पिंधार आसक्ति हो खाइबार आसक्ति हो रही जो एसी गुड़ा एसी रूम रोज सीधा साधारण रखीद छाट पटे मरिए कारण से एसी रही जीवन में कौन सी आसक्ति गोटे के सुखर कारण हुए ना जीव देहर भितर जो पड़ी नवद्वार देहर जो पड़ी केवल आसक्ति पड़ी ना एत प्रकार जो भेर शरीर कहीं गोटे नारी शरीर कहीं गोटे नारीर नारी शरीर कहीं पुरुष पुरुष शरीर कहीं आसक्ति जोगे से नारी थी से पुरुष प्रति आसक्ति है बर्तमान से पुरुष ये पुरुष थिला से नारी प्रति आसक्ति है से नारी भल ठीक ठीक भूल जिते जहाँ कह आसक्ति सब कारण हम जीवन में कौन जिन आसक्ति भल ना गोसाई मान गोटे 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 राति रोते कितने से भजन निष्ठा शिखे गोटे ना कौन कहते हिंदी कहते नहीं बता पानी चलता साधु साधु मान सब चलिया दरकार पानी जमी चल पानी जमी बोहिक चल साधु मान चलिए से निर्मल रही आम प्रोसीजर से चलिया मैंने आज एक गोटे रात रही जी आउ गोटे रात रही खाई पी बुले बुलाड़िया बुलाड़िया गोटे ये जो बाबाजी गुड़ा सेवा न रही बुलाड़िया कहते जो बुलाड़िया बाबाजी जी अच्छा क्यों रही रही दिन चार दिन पलि फाटी जाए पलि जी सी बुला कुकुर बंधा कुकुर बंधा कुकुर खोलीदे सी आला जीवन सी तो जीवन डर जाओ देखिए डर आ बुला कुकुर तो बांधिक रखे सी के रही पारे सी जो बाटे दौड़ फोड़ काटिक जो बाटे मैंने पल बुला कुकुरटा तार बुली खाले आम छोट पिला मत सब किए कहे किए गोटे गाँव में कहते कि घर किए कहते जी मगे खाले सी लग खाइपर कहीं गोटे एडिक्शन जी मगे खाले सब लग खाइपर गोटे डीअस आसक्ति जीवन आसक्ति गोटे कारण साधु मैंने सब भ्रमण करवा भी ठीक नुहे साधु मैंने छमास भ्रमण करते चार गोटे जगह रुहन जी वैदिक ट्राडिशन जावा कारण चारिमास चतुर्मास चारिमास रही भजन साधन श्रद्धा इष्ट सब चिंतन से छमास भ्रमण करके जीव मान उपकार कर साधु मैंने भ्रमण कर अर्थ जीव मान उपकार करवा ट्रावेलिंग लाइफ केवल भल नुह से साधु मैंने केवल ट्रावेलिंग करते अंदर उपकार करने जिते ट्रावेलिंग कर तार रेगुलेटिव लाइफ केवे रही पारे रही तुम तुम गाड़ी हिसाब से जीव ना तुम हिसाब से गाड़ी जीव ट्रेन फ्लाइट तक हिसाब से जीव तुम गोटे पर्टिकुलर जाऊ मैं सका जी सका जप कर तार नौटे छटार फ्लाइट होती जप गला से दिन सी फ्लाइट रू सी जप कर कि जो साक्रिफाइस साधु मैंने करते गोटे जीव मानक भ्रमणटा गोटे भल ना टूर फूर जी जो सब बुलाड़ा सब सब बुलवे ये देखिए वृंदावन से देखिए माई बुले किसी भजन करेंगे मुझे शास्त्र दृष्टि देखिए कौन मैं कौन पर्सनल क्या कौन से कौट जाए रहा कौट रहा धरिकी चल आखिर चल ये खाया पीया कर ट्रेन धर लगे ना ये लगे ना तीर्थयात्र परिश्रम केवल मन भ्रम सर्वसिद्धि गोविंद चरण से लिखी थे ये सब परिश्रम गुडा कहीदे केवल परिश्रम है तुम रेगुलेटिव के देख कई जन ट्रावेलिंग करी कहनी मुझे जाइए भल भजन कर दी पड़े केबे भी ना ସେ ବୃନ୍ଦାବନ ଯାଉଛନ୍ତି ଖାଲି କେଉଁଠି ରାଇସ୍ ମିଳିବ ମୁଣ୍ଡ ଖରାପ ଉଡ଼େଇଦେଇ ଯିବେ, କେଉଁଠି ଅର୍ଣ୍ଣ ଖାଇବେ ତାଙ୍କ ମୁଣ୍ଡ ଖରାପ, ସେଠି ଚୈତନ୍ୟ ମହାପ୍ରଭୁଙ୍କ ମିଳୁଛି, ମହାପ୍ରଭୁ ମିଳୁ ନାହିଁ, ମହାପ୍ରଭୁ ଯେତେବେଳେ ଜଗନ୍ନାଥ ପଣ୍ଡିତ ଗଲେ ସେ ତ ଅର୍ଣ୍ଣ ଖାଇବେ, ସେ ରୁଟି ଖାଇବେ, ମହାପ୍ରଭୁ କହିଲେ ବାପା କହିଲେ କେଉଁଠୁ ପାଇବୁ ତୁ ସନାତନ କତିକି ଯିବୁ, ସେ ତାଙ୍କ ତ ବ୍ରଜବାସୀ ସବୁ ଚିହ୍ନା, ସେ କେଉଁଠି ଯୋଗାଡ଼ କରିଦେବେ, କାରଣ ଅର୍ଣ୍ଣ ନହେଲେ ସେ ଚଳିବେନି। ଭୋଜନ ଯେନ୍ତା ସେ ଆମର ଯୋଉ ମନ୍ଦିରରେ ଆମର ଲାଇନ ଲଗେଇଥିବେ ସେ ଯୋଉ ସେଠି ତ ରେଷ୍ଟୁରାଣ୍ଟ ଫେଷ୍ଟୁରାଣ୍ଟ କିଛି ନାହିଁ, ଏଇ ଚାଲ 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 ଖାଇବା ଟାଇମଟା ହବ, ତୁମେ ଦେହାଧ୍ୟାସଟା ଗୋଟେ ଦେହର ଆସୁଥିଲେ କାଟିଦେବ ନା କଣ କି, କିଏ ଚୁଡ଼ା ଖାଇକି ଆଗରୁ ଲୋକ ଯାଉଥିଲେ ସେ କଣ ଅର୍ଣ୍ଣ ଖାଉଥିଲେ, ମହାପ୍ରଭା ଗୋଟେ ଦିନ ରୋଷେଇ ହବ ତାଙ୍କୁ ଧରିକି ପଳାଉଥିଲେ ବଳଭଦ୍ର ଭଟ୍ଟାଚାର୍ଯ୍ୟ, ଆଜିକାଲି କିଏ ଚୁଡ଼ା ଖାଇକି ଦେଖିବେ, ଚୁଡ଼ା କରିଦେଲେ ଖାଇକି ରହିକି ଗୋତୀର୍ଥ ଭ୍ରମଣ କରି ଆସିବ, ତୁମେ ଚାଲ କୋଉ ବୃନ୍ଦାବନ ମାୟାପୁର କିଏ ଯିବ ମୁଁ ଜାଣି, ତୁମେ ଠିକ ଯାଇଛ ତୀର୍ଥ, ଚାଲ କିଏ ଯିବ ତୁମେ ଖାଇବା କଥାରେ ଚିନ୍ତା କରିବେ, ଏଇଠୁ ଯାଉ ଯାଉ ପ୍ରଭୁ ଆମେ ଯାଉଛୁ ପାଞ୍ଚ ଜଣ ଟିକେ ପ୍ରସାଦ ପ୍ୟାକିଂ କରିଦେଇଥିବେ, ତ ଏଇଠୁ ବାହାରିବେ ଖାଇ 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 ସେଠି ଧାମରେ ସେଠି ବସିବେ ସେଠି ଖାଇ ଖାଇ ବାହାରିବେ ପୁଣି ଖାଇ ଖାଇ ଆସିବେ, ଆମେ ନିଜ ବୃନ୍ଦାବନରେ ଛୁଟା ଧରିଯାଉ, ଏଇ ଯୋଉ କଣ ଏଇ ଯୋଉ ଗୋଟିଏ ଟ୍ରେନ୍ ଚାଲେ କୋଉଟା ଗୁରୁଦେବ ଗଲା ପରେ ଉତ୍କଳ, ଉତ୍କଳରେ ଶୁଖିଲା ରୁଟି ପାଣିରେ ବୁଡ଼େଇକି ସେ ରଖିଥିବୁ ସେତିକି ଧରିକି ଟିଫିନ୍ରେ ଯିବୁ, ଚୁଡ଼ା ରଖିଥିବୁ ହେ ଚୁଡ଼ା କଦଳୀ ଚିନି ସେ ଷ୍ଟେସନରୁ କିଣା ହବ ସେ ଧରିକି ଖାଇ ଖାଇ ଯିବୁ ଦୁଇ ଦିନ, ସେତେବେଳେ ଉତ୍କଳ ମାନେ ବିହାରରେ ପଶିଲା ମାନେ ସରିଲା, ହାତ ଟେକିଥିଲେ ଯେମିତି ବସ୍ ରୁହେ ସେଭଳିଆ ଜବରଦସ୍ତି ସିଟ୍ରେ ଲୋକ ବସିବେ, ସେଠି ଖାଇ ସେଠି ଗଲୁ ସେଠି ଗଲୁ ସେ ମନ୍ଦିର କୋଉଠି ଟିକେ ପ୍ରସାଦ ପାଇଲୁ ପାଇଲୁ ନା, ଯେତିକି ଆମେ ମୁଁ ବ୍ରଜର ବ୍ରଜ ମାୟାପୁର ଯେତେ ଆମେ ବୁଲିଥିଲୁ ତୁ ଚୁଡ଼ା ଖାଇକି ମୁଁ ବୁଲିଛି, ସେଥିରେ କିଛି ଫେସିଲିଟି ନଥିଲା, ଏଇ ସେସବୁ ଲାଇଫ ଆଜିକାଲି ନାହିଁ ନା, ସବୁ ଆସକ୍ତ ଜୀବ, ଆସକ୍ତ ଜୀବ ପାଇଁ ଭୋଜନ କରିବାଟା କଷ୍ଟ ସଂସାର କରିବାଟା ବି କଷ୍ଟ, ଯାହାର ଯେତେ ଦେହାଧ୍ୟାସ ରହିଲା ସଂସାର କର୍ମଟା ବନ୍ଧନ ନା କର୍ମଟା ମୁକ୍ତ ନା, ଯାହାର ଯେତେ ଆସକ୍ତି ସେ ନିଜେ ଚେକ୍ କରିକି ଦେଖିବ, ସେ ମୋର ଏଇଟା ବଢ଼ୁଛି ନା ମୋରଟା କମିବା ଦରକାର, ନ କମିଲେ ମୁଁ କଷ୍ଟ ପାଇବି ନା, ଭଜନ ସୁଖ ତ ଛାଡ଼, ଭଜନ ସୁଖ ଛାଡ଼ ଦିଅ, ଭଜନ ଯିଏ ଭକ୍ତି ପଥକୁ ଆସିଛି ତାର ଆସକ୍ତିଟା ତାକୁ ଦୁଃଖ ଦେବ, ଭକ୍ତି ସୁଖ ତାକୁ ତାହା ମିଳିବାର ନାହିଁ, ଯିଏ ଗୃହରେ ରହିଲା ସେ ସ୍ତ୍ରୀ ପୁତ୍ର କନ୍ୟା ଧନର ଆସକ୍ତି ରହିଲା ସିଏ ବି ଦୁଃଖ ପାଇବ, ଆସକ୍ତିଟା କେବେ ବି ସୁଖର କାରଣ ନୁହେଁ, ପ୍ରସଙ୍ଗ ମଜରମ ବାସମ ଆତ୍ମନ କହିବେ ବି ସ୍ୱୟଂ ସାଧୁ ସୁକୃତ ମୁଖ୍ୟ ଦ୍ୱାର ଅପ୍ରତମ, ମାଆଙ୍କୁ କହିଦେଲେ ଅଜର ପାଶଟା ନ ଜରମ ପାସମ ଯଶ୍ୟସ ଅଜରମ, ଯୋଉ ପାଶଟା କେବେ ଜୀର୍ଣ୍ଣ ହବ ନାହିଁ, ସିଦ୍ଧେଶ୍ୱର ଲେଖିଦେଲେ ଟିକାରେ ଅଜରମ, ଅଜର ପାଶ ମାନେ କଣ ରସି ଯୋଉଟା ବନ୍ଧନ ପାଶଟା ଗୋଟେ ଆମର ଫାସ କୁହନ୍ତୁ ଯୋଉଟାକୁ, ସେ ଏମିତିକା ଫାସ ଆସକ୍ତି ଗୋଟେ ସେ କେବେ ଯିବନି, ଅଜରମ ପାସମ ଆତ୍ମନଙ୍କ ବିଦୁ, କାହା ପାଇଁ ପାସ ଆତ୍ମନମ, ଆମେ ସବୁ ଭାବିଦେଉଛୁ ଏମିତିଆ ସହଜିଆ, ସବୁ କୋଉଟା ସହଜିଆ ନା ବାବା, ସେ ପ୍ରଭୁପାଦ ବହୁତ ସହଜ କଥା କହିଛନ୍ତି, ହଁ ଚାନ୍ଦିକରେ ଆସିବ ସେ ପୁଣି କହିଛନ୍ତି ନଟ୍ ଇଜି ଡିଫିକଲ୍ଟ ଜିନିଷ, ଜଜ୍ର ଜିନିଷ ତୁମେ ସବୁବେଳେ ଜିନିଷକୁ ଜଜ୍ କରିବ, ମୁଁ କେଉଁ ଆସକ୍ତିରେ କିନ୍ତୁ ନ ପଡ଼ୁ ଖାଇବା ଆସକ୍ତି ନ ପଡ଼ୁ ଏଇ ଜିନିଷଟା ନ ପଡ଼ୁ ସେ ଜିନିଷଟା ନ ପଡ଼ୁ, କାରଣ ଆସକ୍ତିରେ ପଡ଼ିଗଲେ ଭଜନଟା ଯେଉଁଠି ଆସକ୍ତି ମନ ସେ ମଠ ସହିତ କିଛି ବଞ୍ଚନ ସୁନ୍ଦର ଭାଗବତରେ ପ୍ରଭୁପାଦ ସହିତ ସେଇଟା କହିଦେଲେ, ଆଉ ଜଣେ ମଠରେ ରହିକି ବି ସେ ଗୃହ ହେଇଯିବ, ସେ ଲେଖିଛନ୍ତି ଷ୍ଟ୍ରେଟ୍ ଭାଗବତରେ, ତାର ଯଦି ଗୃହାଶକ୍ତି ଅଛି ସେ କଣ କଣ ରହିଲା ସେ, ଆଉ ଯଦି ବଣରେ କିଏ ରହିଛି ତାର ଯଦି ଗୃହାଶକ୍ତି ଅଛି ସେ ବଣଟା ତା ପାଇଁ ଗୃହ ହେଇଗଲା, ଆଉ ଯଦି କିଏ ଗୃହରେ ରହିଛି ତାର ଅନାଶକ୍ତ ଅଛି ସେ ଗୃହଟା ତା ପାଇଁ ବଣ ହେଇଗଲା, ରାଗିଣମ ଶବ୍ଦ ଲଗେଇଛନ୍ତି ଆଉ ଗୃହ ବନେ ପି ରାଗିଣମ, ସେ କହୁଛନ୍ତି ସେ ସୁଖ ପରିକ୍ଷା ସମାଧାନ ପଚାରୁଛନ୍ତି ଡାଇରେକ୍ଟ, ରାଗୀମାନଙ୍କ ପାଇଁ ଆସକ୍ତିମାନଙ୍କ ପାଇଁ ବଣଟା ହେଉଛି ଗୃହ, ଅନାସକ୍ତମାନଙ୍କ ପାଇଁ ଗୃହ ହେଉଛି ବନ, ଆମ ଟୋଟାଲ ପ୍ରୋସେସ୍ଟା ଏ ଆସକ୍ତି ଉପରେ ଡିପେଣ୍ଡ କରୁଛି, ଯେ ଆମେ କେତେ ଆମେ କହୁଛୁ ମୁଁ ଭଗବାନ ପ୍ରତି ଆସକ୍ତି ରଖିବି ଡାଇରେକ୍ଟ ହେଇପାରିବନି, ତୁମର ଅନ୍ୟ ଆସକ୍ତି କେଉଁଠି ରହୁଛି ସେଟା ମାର୍କ କରିବ, ଅବଶ୍ୟ ଆମେ ଯେ ଜୀବନ ସାରା ଷ୍ଟ୍ରଗଲିଂ କରେ ଏ ଆସକ୍ତିଟା କାଟିବି ସେ ଆସକ୍ତିଟା କାଟିବି ଯେତେ ପ୍ରିନ୍ସିପଲ ଫଲୋ କଲେ ବି ଗୋଟେ କାଟୁଥିବ ଗୋଟେ ବଢ଼ିଯାଉଥିବ, ଖାଇବାଟା କଟିଦେବ ଖାଇବା ଆସକ୍ତିଟା କାଟିଦେବ ସୂର୍ଯ୍ୟ ଆସକ୍ତିଟା ବଢ଼ିଯିବ, ଯୁଆଡ଼େ ହେଲେ ଶରୀରଟା ଗୋଟେ ଏମିତି ତିଆରି କରାଯାଇଛି ବହୁତ କଷ୍ଟ ହେଇଥିଲା, ଆରେ ମୁଁ ସିଝା ଖାଇବି ସିଝା ଖାଇବି ବୋଲି କହିବ ଏଣେ ଅର୍ଣ୍ଣ ଖାଇବ, ସେ ସିଝା ଖାଇବ ମାନେ ମୁଁ ଫୁତାଦରେ ଭଲ ପରିବା କେଉଁଟା ଆଣିବି, ଏଇଟା ଖାଇବି ଏଇଟା ଭିଟାମିନ୍ ଅଛି ଏଇଟା ଏମିତି ଅଛି ଏଇଟା, ଯୁଆଡ଼େ ଯା ବାପା ସେ କେଉଁଆଡ଼େ ଖସି ପାରିବନି, ଆମେ ସୂକ୍ଷ୍ମ ଭାବରେ ଇନ୍ଦ୍ରିୟମାନଙ୍କର ବୃତ୍ତି ଯେଉଁ ହେଇଯାଇଛି ଶରୀରମାନଙ୍କର ଯେଉଁ ବୃତ୍ତି ହେଇଯାଇଛି ଯେଉଁ ପଟେ ତୁମ ଭୋଗ ଆଡ଼କୁ ଟାଣି ନେବେ ଆସକ୍ତି ଟାଣି ନେବେ, ସେଥିପାଇଁ ଆମର ପ୍ରୋସେସ୍ ରହିଲା ତୁମେ ଗୋଟିଏ ଜିନିଷରେ ଆସକ୍ତିଟାକୁ କାଟିପାରିବ। ସେ ଆସକ୍ତିଟା କ'ଣ? ସେ କହିଲେ ପ୍ରସଙ୍ଗମ ପ୍ରକୃଷ୍ଟ ରୂପେଣ ସଙ୍ଗମ ପ୍ର ଉପସର୍ଗ ଲାଗିଲା ସଙ୍ଗମ ଆସକ୍ତି। ଆସକ୍ତି ସମସ୍ତଙ୍କର ଅଛି, ଆସକ୍ତି ନହେଲେ ସର ରହିବ ନା ଘର ରହିବ ନା? ଏ ଯୋଗୁଁ ଆସକ୍ତି ନଥାନ୍ତା ତାହେଲେ ପିଲା ଛୁଆ ଜନ୍ମ ହେଇଥାନ୍ତେ ନା? ସମସ୍ତେ ଆସକ୍ତି ନହେଲେ ସଂସାର ରହିବ? କିଛି ଆସକ୍ତିରେ ଚାଲିଛି ସଂସାରଟା, ସଂସାର ଆସକ୍ତି ଅଛି ବୋଲି ଚାଲିଛି। ଏ ମଠ ମନ୍ଦିର ଯେତିକି ଚାଲିଛି ସେ ସାଧୁଙ୍କର ଆସକ୍ତି, ସାଧୁ ପ୍ରତି କିଛି ଆସକ୍ତି ଅଛନ୍ତି, ସାଧୁ ହିଁ ଭଗବାନ ପ୍ରତି ଇଚ୍ଛା ହେଲେ ମଠ ମନ୍ଦିରଟା ଚାଲିଛି ନା। ଯେ ସାଧୁଙ୍କୁ ଭଲ ପଇସା ଦୁଇ ପଇସା ଦଉଛି ନା, ଆସି ସାହାଯ୍ୟ କରୁଛି, ସେ ସାଧୁଙ୍କୁ ଭଲ ପାଇଲା, ସାଧୁ ଭଗବାନଙ୍କୁ ଭଲ ପାଇଲେ। ଏ ଆସକ୍ତିରେ ମଠ ଚାଲିଛି, ସେ ଆସକ୍ତିରେ ସଂସାର। କିନ୍ତୁ ଅତ୍ୟାସକ୍ତି କେବେ ହବ? ଭାଗବତ କହିନାହାନ୍ତି ଆସକ୍ତି ରହିବ ଯେଉଁଟାରେ, ସେ ଲେଖିଲେନି ଗୃହେଶୁ ଖଗବତ ସକ୍ତମ ତମାରୁଢ଼ ଚିତବିଧୁ ୟପ୍ରାପ୍ୟମ ମନୁଷ୍ୟ ଲୋକ ମୁକ୍ତି ଦ୍ୱାରମ ଅପାବୃତମ। କେତେ ସୁନ୍ଦର ସେ କପତ କପତି ଚରିତ କହିସାରିଲା ପରେ କ'ଣ ଶିକ୍ଷା କଲେ? ଅବଧୂତ ଈଶ୍ୱରକୁ ଟିକେ ଶିକ୍ଷା କଲେ ୟପ୍ରାପ୍ୟମ ମନୁଷ୍ୟ ଲୋକମ ମନୁଷ୍ୟ ଲୋକରେ ମନୁଷ୍ୟ ସ୍ୱର ପ୍ରାପ୍ତ ହେଇକି ଇଏ ବାପ ମନୁଷ୍ୟ ଲୋକ ମୁକ୍ତି ଦ୍ୱାରମ ଅପାବୃତମ। ଏଠି ଅପାବୃତ ଶବ୍ଦ ଲାଗିଛି, ଏଠି ଅପାବୃତ ଶବ୍ଦ ଲାଗିଛି। ତୃତୀୟ ସ୍କନ୍ଦ ଭଗବାନ ଯାହା କହୁଛନ୍ତି ଅବଧୂତ ସେୟା କହୁଛନ୍ତି। ମୁକ୍ତି ଦ୍ୱାରମ କେଉଁଟା? ମନୁଷ୍ୟ ସ୍ୱରଟା ଗୋଟେ ମୁକ୍ତିର ଦ୍ୱାର, ଏଇଟା ମୁକ୍ତିର ଦ୍ୱାର ନା? ଆଉ ଏଇଟା ଛାଡ଼ି ଦିଆହେଲା ଆମକୁ ମୁକ୍ତି ପଥର ନେଇକି ଏଇଥିରେ ଯଦି ଆମ ପାରେ ନେଇ ଯାଇପାରିଲା ପଡ଼ିଲେ ଆଉ ସୁଖ ଦୁଃଖ ଘର ଦ୍ୱାର ସଂସାର ଇଏ ତ ସବୁ ରହିବ, ଚାଲିବ ବାପା କର୍ମ ହିସାବରେ। ଏଇଟା ଆସୁଥିବ ଯାଉଥିବ, ଆସୁଥିବ ଯାଉଥିବ, ଠେଲା ଗାଡ଼ି ଭଳିଆ, ଠେଲା ଗାଡ଼ି ଭଳିଆ ଯେମିତି ତାର ଯେତେ ଠେଲେ କ'ଣ ହବ? ସେ ତୋର ସେ ଦୌଡ଼ି ଦୌଡ଼ି 30 ସ୍ପିଡ଼ରେ ନେବ, ପୁଣି ଲୋକ ଜାମ ହେଇଗଲେ ସେ ଅଟକେଇବ, ତୁମେ ଏକ ମଧ୍ୟ ଟାଣୁ ଟାଣ ପଛକୁ ଟାଣିବ। ଏ ଠେଲା ଗାଡ଼ି ଭଳିଆ ଜୀବନଟା ତୁମେ ଠେଲୁଥିବ, ପୁଣି ଟାଣୁଥିବ, ଠେଲୁଥିବ, ଟାଣୁଥିବ, ବ୍ରେକ୍ ବ୍ରେକ୍ ନୁହେଁ, ବ୍ରେକ୍ ତାହେଲେ ମାରିଦେବ। ସେଠି ଜୀବନଟା ଠେଲା ଗାଡ଼ି, ଠେଲା ଗାଡ଼ି ଯୋଉ କଲିକତାରେ ଦେଖିଛ ଦଶଗୁରୁ, କଲିକତା ଯାଇଛ ତ ଠେଲା ଗାଡ଼ି ଦେଖିଛ? ଠେଲା ଟାଣିଲା ଲୋକ ଡାକ ମାରୁଥିବେ, ଡାକ ମାରୁଥିବେ, ସେ ତାଙ୍କ ତ ବ୍ରେକ୍ ବ୍ରେକ୍ କିଛି ନାହିଁ, ଦେଖୁନା ରେଲୱେ ଷ୍ଟେସନରେ ଠେଲା ପଟ ଗୁଡ଼ା ଧରିକି ଯାଆନ୍ତି, ଡାକ ମାରିକି ସେ ଦେଉଥିବେ ତାଙ୍କ ହାତ, ତାଙ୍କର ସେ ନିଜେ ଅଟକେଇବେ, ଅଟକେଇବା ନିଜେ ଅଟକେଇବାକୁ ପଡ଼ିବ, ପୁଣି ନିଜେ ଠେଲିବାକୁ ପଡ଼ିବ। ଜୀବନଟା ସେ ଭଳିଆ ଠେଲା ଗାଡ଼ି ଭଳିଆ, ହେ ଠେଲି ବେଲେଇକି ଯାଉଥିବୁ, ପୁଣି କେଉଁଠି ଅଟକିଲା, ପୁଣି ନିଜେ ଅଟକେଇବୁ, ପୁଣି ନିଜେ ଠେଲିବୁ, ଏଗୁଡ଼ାକ ଚାଲିବ। ଏଗୁଡ଼ା କୌଣସି ଧନ ସମ୍ପତ୍ତି ଘର ଦ୍ୱାର ଯାହା ତୁମର ପ୍ରାପ୍ତ ହୁଅ, ଜୀବକୁ ସ୍ୱର ମିଳିଛି ଆସକ୍ତି ପାଇଁ। ୟପ୍ରାପ୍ୟ ମନୁଷ୍ୟ ଲୋକ ମୁକ୍ତି ଦ୍ୱାର, ମନୁଷ୍ୟ ଲୋକରେ ଯେ ମନୁଷ୍ୟ ସ୍ୱର ପାଇଛି, ଏଇଟା ହଉଛି କିଏ ସ୍ୱର? ମନୁଷ୍ୟ ସ୍ୱର କ'ଣ ଭଣି ନା? ମୁକ୍ତି ଦ୍ୱାର ଅପାବୃତମ, ଅପାବୃତମ ମାନେ କ'ଣ? ଏ ଆମ କବାଟ ଲାଗିଛି, ଏଇଟା ଆବୃତମ, କବାଟ ସରକାର ରହିଲେ ନା, କବାଟ ସରକାର ରହିଲେ ପଶିବା ବାହାରିବା ପାଇଁ କିଛି ରେଷ୍ଟ୍ରିକ୍ସନ୍ ଅଛି, ଏତିକି ହାଇଟ୍ରେ ଲୋକଟା ଆସିପାରିବ, ଏତିକି ମୋଟା ଲୋକଟା ଯାଇପାରିବ। ସେ କହୁଛନ୍ତି ଅପାବୃତମ, ଯେଉଁଥିରେ ଝରକା ନାହିଁ, କବାଟ ଦ୍ୱାର ନାହିଁ, ଉନ୍ମୁକ୍ତ ଦ୍ୱାର। ଗୃହେଶୁ ଖଗବତ ସକ୍ତମ ତମାରୁଢ଼ ଚିତ ବିଦୁ, ଗୃହ ଭିତରେ ଖଗବତ ସକ୍ତମ। ଏ କପତ କପତି ଚରିତ୍ରଟା କହିସାରି କହିଲେ ଏ ଖଗବତ, ଏ ଯୋଉ କପତ କପତି ଯେଉଁ ଆସକ୍ତି ପ୍ରାଣନାଶ କଲେ, ସବୁ ପିଲା ଛୁଆ ବି ଗଲେ, ସିଏ ବି ଗଲେ, ଯିଏ ଘରେ ଆସକ୍ତି ହେଇଗଲା, ଗୃହଶକ୍ତିର ବନ୍ଧନ କାରଣ, ଗୋଟିଏ କର୍ମ ମୁକ୍ତି ଦେବ, ଗୋଟିଏ କର୍ମ, ଗୋଟିଏ କର୍ମ ସୁଖ ଦେବ, ଗୋଟିଏ କର୍ମ ଦୁଃଖ ଦେବ, ସେ ଗୋଟିଏ କର୍ମ, ଗୋଟିଏ କର୍ମ ମୁକ୍ତି ଦେବ, ଗୋଟିଏ କର୍ମ ବନ୍ଧନ କରିବ। ଅଯୁକ୍ତ କାମ କାରଣ, ଯୁକ୍ତ ହେଇଗଲେ ଭଗବାନ ସାଙ୍ଗରେ, ସେ କର୍ମଟା ସେ ଗୃହ ରୁହ, ଯୋଉଠି ରୁହ, ତୁମକୁ ମୁକ୍ତି ଦେଇଦେବ, ସୁଖ ଦେଇଦେବ। ଯୁକ୍ତ ନ ହେଇପାରିଲ ମଠ ରୁହ କି ଯୁଆଡ଼େ ଅଛି, ତାନା ତ ଯୁକ୍ତ ହେଇପାରୁନ, ନାସ୍ତି ଯୁକ୍ତି ଅଯୁକ୍ତ ସେ ଭଗବାନ କହିବେ, ମୋ ସାଙ୍ଗେ ଯୁକ୍ତ ହେଇପାରୁନ ତୁମେ, ଆମେ ଜପ କରୁଛେ, ଭଜନ କରୁଛେ, ଶ୍ରଦ୍ଧା କରୁଛେ, ଯୁକ୍ତଟା କାହା ସାଙ୍ଗରେ ରହିବା ଦରକାର ଅଛି? ଯୁକ୍ତଟା ତ ନ ହେଇପାରୁଛ, ରେଜଲ୍ଟ ବାହାରିବନି ଆଉ ଗଲା ଆଉ। ଏ ଯୋଉଟା ମ୍ୟାଥମେଟିକ୍ସରେ ସବୁ ପ୍ଲସ୍ ପ୍ଲସ୍, ତୁମେ ପ୍ଲସ୍ ଲେଖିବନି, ଫାଇଭ ପ୍ଲସ୍ଟା କାଟିଦେବ, କିଛି ଲେଖିବନି, ତାପରେ ଫାଇଭ, ତାପରେ ଟେନ୍, ମାର୍କ ବାପା ମିଳିବନି, ପ୍ଲସ୍ଟା ନାହିଁ ଆଉ, ପାଞ୍ଚରେ ପାଞ୍ଚ କ'ଣ ମିଶିଲେ ଦଶ ହବ ନା ଆଉ, ପ୍ଲସ୍ଟା ଗୋଟିଏ ପ୍ଲସ୍ର ମୂଲ୍ୟଟା ଟୋଟାଲ୍ ରେଜଲ୍ଟଟାକୁ ଦେଉଛି ନା, ସେଟା ପାଞ୍ଚ 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 ଶହେଟା ଲେଖିବ, ତା ଦେହରେ ରେଜଲ୍ଟ ଲେଖିଦେବ, ସେଟା ମିଶାଣ କି ଫେଡ଼ାଣ କୋଡ଼ିଆରେ କୁହନ୍ତିନି, ଆଉ କ'ଣ ଗୋଟେ ରହିଛି, ଗୁଣନ କି ହରଣ, ଚାରିଟା ରହିଲେ ନା, ମିଶାଣ ଫେରଣ ଗୁଣନ ହରଣ, ସେଭଳିଆ ଇଏ ଯେଉଁ ଲେଖା ଚାଲିଛି, ଜପ ଚାଲିଛି, ସାଧନ ଚାଲିଛି, ସବୁ ଚାଲିଛି, ଯୁକ୍ତଟା ହେଉଛି କି ନାହିଁ ଦେଖିବାକୁ, ସେ କ'ଣ ମାଇନସ୍ର ଚାଲିଛି କି ପ୍ଲସ୍ର ଚାଲିଛି, ଆଉ କ'ଣ ଗୁଣନ ମଲ୍ଟିପୁଲ, ଏଇଟା ମଲ୍ଟିପ୍ଲାଏ ହେଉଛି କି ଡିଭାଇଡ଼ ହେଉଛି, ଲେଖାରୁ କଣ ଅଛି? ଲେଖା ତ ବୋର୍ଡ ବା ବ୍ଲାକ୍ ବୋର୍ଡ ଲେଖା ହେଲା 1, 2, 3, 4, 5, 6 ତ ଲେଖିଦେ ତୋର ରେଜଲ୍ଟ ଲାଷ୍ଟ କହିବ ଗୋଟେ ରେସିପ୍ଟ। ଆମେ ଆମେ ସବୁ କରିଦେଉଛେ ଜପ କରୁଛେ, ଦୀକ୍ଷା ନେଇଗଲେ ମୋର ଏମିତି ହେଲା ସେମିତି ହେଲା, କଣ ନା ମୁଁ ଭକ୍ତ କିରେ ମିଶା ଯୋଉ ହେଲା ସବୁ ସେଥିରେ କଣ ଲାଗିଛି ବାପା? ଦେଖ ମିଶା ଯୁକ୍ତ ଅଛି କି ହରଣଟା ଫେଡ଼ାଣ ଅଛି କି ଗୁଣନ ଅଛି ଦେଖ ତୁମେ। ଜୀବନଟା ସେୟା ଏଟା ସେ ଲେଖିଥିଲେ ଭକ୍ତି ଗୃହେଶୁ ଖଗବତ ସକ୍ତମ, ଗୃହରେ ଯେ ଖଗବତ ଭଳିଆ ପକ୍ଷୀ ଭଳିଆ କପୋତ କପୋତ ଭଳିଆ ଆସକ୍ତି ହେଇଗଲା କଣ ତମ ଆରୁଡ଼ିଏ ଚିତ ଦିଦୁ, ସେ ଗୋଟେ ବହୁତ ଉଚ୍ଚ ଉଚ୍ଚ ସ୍ଥାନରୁ ଖସିଲା, ଭୂମିରେ ପଡ଼ିବା ଉଚ୍ଚରୁ ଖସିବା କଣ କଷ୍ଟ? ଭୂମିରେ ପଡ଼ିଲେ କଣ ହବ? ସେ ଅଣ୍ଟା ଟିକେ ବଥା ହବ ନା କେଉଁଠି ଟିକେ ମାଡ଼ ହବ? ଆଜି ଉପରୁ ଖସିଲା ତାର ଗଲା, ହାଡ଼ ଗୋଡ଼ ଭାଙ୍ଗି ସବୁ ତାର ଯିବ, ମରିବାଟା କେତେବେଳେ ମୁଣ୍ଡ କପାଳ ଓଲଟା ବାଜିଲା ମଲା ଅଛି। ସେ ତମ ଆରୁଡ଼ି ଅଛି ତ ବିଦୁ, ଏତେ କଷ୍ଟ କରି ମାନବ ସରଟା ପାଇଥିଲା ଏଇ କପତ କପତ ଭଳି ଯେ ଆସକ୍ତି ହେଇକି ପଡ଼ିଲା। ସେ ଭଗବାନ ସେଠି କପିଳ ଦେବ ସେଇ ସମାନ ଶବ୍ଦ ଭାଗବତ ଏମିତିକା ବାଣୀ, ମାନେ ଯୋଉ ଯୋଉ ଭଗବାନ ଯେଉଁ ସାଧୁ ଯେତେବେଳେ ଯାହା କହିଛନ୍ତି ଦେଖ ତମ ତୁମେ ଟର୍ମଟା ମିଳେଇବ ସବୁ, ଆରେ ଏଠି ସେ ଶବ୍ଦ ଲାଗିଛି ଏଠି ବି ସେଇ ଶବ୍ଦ ଲାଗିଛି। ପ୍ରସଙ୍ଗମ ଅଜରମ ପାସମ, ଏ ଆସକ୍ତିଟା ଗୋଟେ ଅଜର ପାସ, ଆସକ୍ତି ବଢି ବଢିକା ଯାଉଛି। ଆମର କଣ ଭଗବାନ ଆସକ୍ତିଟା ବଢିବା ପାଇଁ ମଠ ମନ୍ଦିର, ମନ୍ଦିର କାହିଁକି ରହୁଛ? ଆମେ ମନ୍ଦିର ରହୁଛେ ଏଠି କଣ ଭଗବାନଙ୍କ ଆସକ୍ତି ବଢିବା ପାଇଁ ସବୁ ସୁଯୋଗ ରହିଛି। ଗୁରୁ ଗୁରୁ ରହିଲେ, ସାଧୁ ରହିଲେ, ତାଙ୍କର ବିଗ୍ରହ ରହିଲେ, ତାଙ୍କର ସେବା ରହିଲା, ଆଉ ଏଇଟା କରିକି ଯଦି ଆମର ଆସକ୍ତି ବଢ଼ିଲାନି ଆଉ କଣ ସଂସାର ଆସିକି ଛାଡ଼ିଯିବ? ତୁ ତ ଯଦି ଜଣେ କହିବ ମୁଁ ମଠବାସ କରିକି ମୋର ସଂସାର ଆସକ୍ତି ରହୁଛି, ତାହେଲେ ସେ ସଂସାର ଯାଇ କାହୁ ଆସକ୍ତି ରହିବ? ଆଉ ନାହିଁ ବାପା, ଏଇଟା ଏଇଟା ଚାନ୍ସଟା ଅଛି। ଆଉ ସଂସାର ଭିତରେ କି ତୁମେ କ'ଣ କେମିତି ଆସକ୍ତି ବଢ଼ିବ? ସଂସାରରେ ଯିଏ ରହିବ ସେ ପୁଣି ଯିଏ ସାଧୁ ପଚାରି ଲାଗିବ, ସାଧୁ ସୁନା ୱାଟର ନାହିଁ କୋଉଠି। ପ୍ରସଙ୍ଗ ଅଜରମ ପାସମ, ସେ ପାସଟା କେମିତି ଆସକ୍ତିଟା ଅଜରମ ଜୀର୍ଣ୍ଣ ହବନି, ଆସକ୍ତିର ଭିତରେ ରହିଯିବ। ଆଉ ଭରତ ମହାରାଜଙ୍କ କଥାରେ ଦେଖୁନା କ'ଣ ହେଇଗଲା ଅବସ୍ଥା, ପୁରା କେତେ ଭାବ ସ୍ତର ପାଖାପାଖି ଯାଇ କାନ୍ଦିଲେ ଗୋଟେ ସୂକ୍ଷ୍ମ ଭାବରେ ଗୋଟେ। ଦେଖ ପଶୁକୁ କିଏ ଏତେ ଭଲ ପାଇଛି ମୋତେ କୁହ, ଭଜନ କରିବା ଲୋକ ପଶୁ କିଏ ଭଲ ପାଇଛି? ସେ କୁକୁର ଫୁକୁର ସବୁ ମଠରେ ରଖନ୍ତି, ଗୁରୁଦେବ ଦେଖିଲା ଆମର ସୁଧୀ ଏଗୁଡ଼ା କାହିଁକି ରଖିଛ? ଏଗୁଡ଼ା କୁକୁର ଜନ୍ମ ହବ, ସେ ଗୋଟେ ସେ ଭକ୍ତ ହେଇଛି, ସେ ଭୂତ ପୂଜା କରିବ, ଭୂତ ଗୁଡ଼ାକ ରଖିଛି, ଏବେ ବି ତାଙ୍କ ଦେଇ ସେ ପୁଣି ସେ ଭକ୍ତ ଗୁଡ଼ାକ ସବୁ ଆସୁଛନ୍ତି ନା କ'ଣ ମୋତେ କ'ଣ ଲାଗିଛି ସେ ଛଡ଼େଇବ କି କି କଥା? ତୁମେ ହରିନାମ କରୁଛ ଇଏ କରୁଛ ପୁଣି ଭୂତ ଭୂତକୁ ବିଶ୍ୱାସ କରୁଛ, ମୋତେ ମରିବା କଥା ଭୂତ ମାରିଦେଲେ ମାରିଦେବ, ଭୂତ ମାରିଲେ କୃଷ୍ଣ ମାରିବ ବୋଲି କୁହ। ଯଦି ଭୂତ ତୁମକୁ ଲାଗୁଛି ତାଙ୍କ କୃଷ୍ଣ ଭୂତ ରୂପରେ ଆସିଛନ୍ତି, ଆଉ କ'ଣ କରିବେ ଲୋକ? ଗୁରୁଦେବ ଯାଇଥିଲେ ସେ ପଦାତରେ ଯାଇଥିଲେ ଦେଖିଲେ, ଦେଖିଲେ ସେ ଭକ୍ତମାନଙ୍କୁ ସେ ଖାଉଛନ୍ତି, ସେ ଲାଇଟ୍ ଗୁଡ଼ାକ ଆସି ବନ୍ଦ କରୁଛନ୍ତି, ଭୂତ ଫଟକି ଲାଇଟ୍ ବନ୍ଦ ସେ ଆସିବ ଏମିତି କରିଦେବ ପୁଣି ଦେଖ ଲାଇଟ୍ ଚଢ଼ିବ। ଗୁରୁଦେବ ଯାଇ କହିଲେ ଦେଖିଲେ ଆଜ୍ଞା ଏ ଭୂତ ଗୁଡ଼ା ରଖିଛି, ଗୁରୁଦେବ ଦେଖିଲେ ଏଇଟା ହରିନାମ କରୁଛି ଭୂତ ଗୁଡ଼ା କାହିଁ ରଖିଛି? ସେ ଭଗବାନ ପ୍ରସାଦ ରହୁଛି ସନ୍ଧ୍ୟା ସମୟ ପଦାତରା ହେଉଛି, ସେ ତାର ସେ ତ ପୁରେଇକି ରଖି ତାଙ୍କ କାମ ନଦେଲେ ଭୂତ ଗୁଡ଼ାକୁ, ଆଉ ମଠ ମନ୍ଦିରରେ କ'ଣ ଆଉ ମଠ ମନ୍ଦିର ଯେଉଁ ବାବାଜୀ କାହିଁକି ଖଟାଯାଏ କାହିଁ ଯଦି ନ ଖଟେଇବ ଏଇଟା ସେ ଗଞ୍ଜେ ଗଞ୍ଜେ ଖାଇବେ ନହେଲେ ଆଗରୁ ଗଞ୍ଜେ ଖାଉଥିଲେ ଏବେ ଗଞ୍ଜେ କରିବେ ନାହିଁ ସଂସାର ଲୋକ ସାଙ୍ଗେ ଲାଗିବେ କେଉଁ ଯେଉଁ କୁଆଡ଼େ ଯିବେ କେଉଁଠୁ କ'ଣ କରିବେ କ'ଣ ବଦମାସ କରିବେ ମୁଣ୍ଡଟା ତ ଗୋଟେ ଖାଲି ରହିବନି ନା ସଂସାରରେ ଲୋକ କ'ଣ ଖାଲି ବସିକି ରହୁଛି ସଂସାର ଲୋକ ତା ସକାଳୁ ସନ୍ଧ୍ୟା ମାନେ ପାହାଡ଼ ମୁଣ୍ଡରେ ଏ ତେଲ ନାହିଁ ରେ ଲୁଣ ନାହିଁ ରେ ଗାଡ଼ିର ତେଲ ସରିଗଲା ରେ ଏ ଜମିରେ ରୁଆ ହେଇନି ରେ ଏଟା ହେଇରେ ତାର ଏଣିକି ଯେଉଁଟା ତା ଦିନ ଚାଲିଗଲା ଆଉ ଇଏ କ'ଣ ଯିଏ ତାର ଫାଙ୍କା ମୁଣ୍ଡ ରହିଲା ଫାଙ୍କା ମୁଣ୍ଡ ହେଉଛି ଭୂତ ସହିତ ସମାନ। ଆଜିକାଲି କ'ଣ ସେଇଟା ସେମିତି ପରିଶ୍ରମ ଫିଜିକାଲ ଏକ୍ସରସାଇଜ୍ କରିବାକୁ ଯାଏ ନା ଫିଜିକାଲ ଏକ୍ସରସାଇଜ୍ ଯିଏ କହୁଛି ମୁଁ ଏତେ ଖଟିପାରିବିନି ତା ଖାଇବାଟା ବନ୍ଦ କର ତୁ ଖଟିବୁନୁ ତୋର ଗାଡ଼ିର ଯଦି ଚଲେଇବାର ନାହିଁ ଡିଜେଲ ପକାଉଛୁ କାହିଁକି ତୁମର ଯଦି ଗାଡ଼ି ଚଲେଇବାର ନାହିଁ ଡିଜେଲ ବନ୍ଦ କର ନା ତୁମେ ଖାଲି ଗାଡ଼ି ଚଲୁ ନା କ'ଣ ହାତ ସବୁ ତୁମେ ଯେଉଁ ଲୁନାଟା ଟିଭିଏସ୍ ଲୁଣ ନେଇକି ଯାଉଛ ଗାଡ଼ି ନ ଚଲେଇ ପୁରେଇବ ଯଦି ଗାଡ଼ି ନ ଚଲେଇକି ତୁମେ ପୁରେଇବ ତେଲ ସବୁ ଭାଗ ପୁରୁ ବାହାରିବ ଗାଡ଼ି ଚଲୁ ନ ତେଲ ସରିବ କେଉଁଠି ସେଟା ତୁମ ମୁଣ୍ଡଟା ଖରାପ ଏ ଯେଉଁ ବାବାଜୀର ମୁଣ୍ଡ ଖରାପ ହୁଏ କାହିଁକି ଏଇଟା ଗାଡ଼ି ଚଲା ନାହିଁ କିନ୍ତୁ ତେଲଟା ପଶିବ ତୁମର ଫିଜିକାଲ କାମ ନାହିଁ ଖାଇବା କମେଇବ ତୁମେ ତ କହିବ ପିଚିଂ କରି ପିଚିଂ କଲେ କିଛି ପିଚିଲା ହେଲା ଶୁଖିଲା କାମ ଶୁଖିଲା ହେଲେ ଶୁଖିଲା ଚୁଡ଼ା ଖାଇବା ଆଉ ପନିର ଖାଇ କ'ଣ ପିଚିଂ କରିବୁ ଏଟା ଦାବି ଦେଇ ଫି ରଖିଦେବୁ ଏସି ଲଗେଇକି ତୁ କ'ଣ ପିଚିଂ କରିବୁ ମୋତେ ପାଠ ପଢ଼ୁଛୁ, ଖାଇବା କରୁନା, ତୁ ବଞ୍ଚିଯା ବାପା। ସେମିତି ନାହିଁ, ତୁମ ତୁମେ ତୁମ ଜିନିଷ ତୁମେ ଦେଖିବ ନା, ଆଉ ତୁମ ଗାଡ଼ିର ତୁମ ଗାଡ଼ି ଚାଲୁନାହିଁ, ତୁମେ ତେଲ ଗୁଡ଼ା ପୁରୁଛ କେମିତି, କେମିତି ତେଲ ପୁରୁଛ, ସେଗୁଡ଼ାକ ହବନି। ସେ ମଠ ମନ୍ଦିରରେ ଯେଉଁ ଜିନିଷଟା ରହିଛି ମଠ ମନ୍ଦିରରେ, ଏଇଥିପାଇଁ ସେ ଭୂତ କଥା ଆମକୁ କହୁଥିଲି, ଯେଉଁ ଭୂତର କାହିଁ ଗୁରୁଦେବ କୁହନ୍ତି ବା ଦେଖିଦେବେ, ସେ ସ୍ୱୟଂ ମହାରାଜ ଥାନ୍ତି, ଟେମ୍ପଲ କମାଣ୍ଡର ଆପଣ ଥିଲେ ବା ସ୍ୱୟଂ ମହାରାଜ, କହି ସେ ଲେବର ଗୁଡ଼ା କାହିଁ ଡାକୁଛ, ସ୍ୱୟଂ ଦାସ କାହିଁ ଲେବର ଗୁଡ଼ା ଡାକୁଛ, ବାବୁ ଜଣେ ସବୁ ଘଟା ଏଇଟା ବୁଲୁଛନ୍ତି, ଏଣେ ତେଣେ ଗପ ମାରୁଛନ୍ତି, ଗପ ମାରୁଛନ୍ତି, କ'ଣ ମୁଁ ଦେଖୁଛି ଏଠି ବୁଲୁଛନ୍ତି ସବୁ, ଆମ ଲେବର ଡାକୁନି, ଆମ ପଇସା କରୁଛନ୍ତି, ଖଟା ଏମାନଙ୍କୁ ସବୁ, ଏମାନେ ସବୁ ଲେବର କାମ କରୁ, ଆଜିକାଲି ଲେବର କାମ କରିବେ, ଯେ ବାବାରେ ଇଏ ତ ଆଉ ଇଏ ବାବାଜୀ କ'ଣ, ଇଏ ତ ଅପସେଟ୍ରୁ ପଡ଼ ସବୁ, ଇଏ କ'ଣ ସବୁ, ଇଏ ତୁମ ବାବା ଭୂତ, ଯଦି ତୁମର ସେବା ନାହିଁ ତୁମେ ଗୃହୀ ହୁଅ କି ବାବାଜୀ ହୁଅ, ତୁମ ମୁଣ୍ଡରେ ଭୂତ ଅଛି, ଭୂତ ମାନେ କ'ଣ, ଭୂତ ମାନେ ହେଲା ମୋବାଇଲ, ଆଜିକାଲି ଭୂତ ଆଉ କିଛି ନାହିଁ, ଆଜିକାଲି ଭୂତ କରୁନାହାନ୍ତି, ଭୂତ ତ ଏ ମୋବାଇଲ ଆଉ ନା କ'ଣ, ସନ୍ତୋଷ ପ୍ରଭୁ ତୁମର ଅଛି ନା ବଡ଼ ବଡ଼ ଗୋଟେ ରଖ, ଭୂତକୁ ରଖ, ତାପରେ ଦେଖିବ ସେ କେମିତି ତୁମ ଉତ୍ପାତ କରିବ, ଭୂତ ରାତି ଅଧରେ ଉଠେଇବ, ଭୂତ କ'ଣ କରେ, ଭୂତ ବାଟିବ ସେ ରାତି ଅଧରେ, ସେ ରାତି ଅଧରେ ଉଠେଇବ ତୁମକୁ, ଯିଏ ଗୋଟେ ମୋବାଇଲରେ ସେ ଭୂତ ହବ, ଭୂତଟା ତା ଦେହରେ ଭୂତ ଅଛି ଆଉ ତୁମକୁ ଉଠେଇବ, ରାତି ଅଧରେ ଉଠେଇବ, ଭୂତ ଯେମିତି ବସ୍ତୁ 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 ଭୂତ ଭୂତ ଯାକ ଲାଗେ, ସେ ଝିଅଟାକୁ ଲାଗିଥିଲା ଆମ ଏ ମଧୁମଳ ଗାଁରେ କରୁଥିଲେ, ଝିଅଟା ଲାଗିଥିଲା, ସେ ବସ୍ତିବ 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 କାନ୍ଦିବ ହଉ ହଇ, କିଛି ନଥିବ କାନ୍ଦିବ ହଉ ହଇ, ପୁଣି ହସିବ, ପୁଣି କ'ଣ ହବ, ସେଭଳିଆ ଏଇଟା କରି ତୁମ ଫାଙ୍କାଟା, ତୁମ ମୁଣ୍ଡଟା ଫାଙ୍କା ରହୁଛି, ମୁଣ୍ଡ ଫାଙ୍କା ରହିଲେ କ'ଣ ହବ, ଏ ସେ ଭୂତ ଯେମିତି ତାର ତାକୁ କାମ ସେଦିନ ଦେଇନି, ଭକ୍ତମାନେ ସବୁ ଆସିଛନ୍ତି, ପୁଣି ଏଗୁଡ଼ା କ'ଣ କରନ୍ତି, ଯେଉଁ ଭୂତ ଗୁଡ଼ାକ ରଖନ୍ତି ସବୁ, କିଛି ନଥିଲେ ସେ ଲୋକଟା ଦେଖିବେ, ଏ ଲୋକଟା ଯାଉଛି ତାକୁ ଅନେଇ ଦେଇ ତା ଦେହରେ ପୁରିଦେବେ, ନହେଲେ ସେ ବଦମାସ କରିବ ଭୂତଟା, ତା ଦେହରେ ପଶୁ ଚାରି ପାଞ୍ଚ ଦିନ ସେ ନାଚୁ, ନହେଲେ ସେ ହଇରାଣ କରିବ, ଭୂତଟା ହଇରାଣ କରିବେ, ସେଣେ ଗୁରୁଦେବ କୁହନ୍ତି ଭୂତ ଗୁଡ଼ାକୁ ଯିଏ ରଖନ୍ତି ସେ କ'ଣ କରିବେ ନା, ଗୋଟେ ଲଗେଇଦେବେ ବାଉଁଶଟା ପୋତିଦେବେ, ପୋତିଦେଇ କହିବେ ତୁ ଉପରୁ ଚଢ଼, ତଳକୁ ଓହ୍ଲା ଚଢ଼, ଉପରକୁ ଆଜି ତୋର ଡ୍ୟୁଟିରେ ଶହେ ଥର ଓହ୍ଲେଇବୁ ଚଢ଼, ସେଇଟା ଆମର ଆମେ ସ୍କୁଲ ଶିଖିଛୁ, ବର୍ତ୍ତମାନ ମୁଁ ସେଇଟା ଆମେ ଦେଖୁଛି, ଆଉ ଆମେ ସାର୍ କହିବେ ଏଇ ଆମେ ଆମେ ସବୁ ରହୁ ସାଙ୍ଗ ସାର୍ଙ୍କ ପାଖରେ, ଆଜି ସେ ପିରିୟଡ଼ ସାର୍ ତ କାଲି କାହିଁକି ସେ ଆସିନାହାନ୍ତି ମ୍ୟାଥମେଟିକ୍ସ ଟିଚର, ଏ ଛୁଆଟା ବଦମାସ ହେବେ, କହିବେ ତାଙ୍କୁ ଗୋଟେ କାମ କର, ତାଙ୍କୁ ସେ ଘାସ ସଫା କରିବ ନେଇଗଲ, କାରଣ ରହିଲା ମାନେ ଟେବୁଲ ଭଙ୍ଗା ଭଙ୍ଗି ଡିଆଁ ଆମରା ଆମରି ହେଇକି ସେ ସ୍କୁଲରେ ସେ ଆଉ ଗୋଟେ କ୍ଲାସ୍କୁ ଛୁଆକୁ ପଢ଼େଇ ଦେବେନି, ତାଙ୍କୁ ନେଇ କ'ଣ କରିବେ, ଏ ଚାଲ ଇଟା ବୁହା ହବ, ଆମେ ସବୁ ଇଟା ବୁଝିଲୁ, ଏ ଆସରେ ଇଟା ସ୍କୁଲରେ ଡେଭଲପ୍ ହବ, ଇଟା ବୁହା ହବ, କାହିଁ କ୍ଲାସ୍ ନାହିଁ, ପିରିୟଡ଼ ସାର୍ ମାଷ୍ଟର ନାହାନ୍ତି, ସେଠି ଲଗା ହବ, ଆଉ ମଠର ମଠଟା ସେଇଆ ନା, ଆଉ ଯେ ବାବାଜୀ ରହୁଛନ୍ତି ତାଙ୍କୁ ତୁମେ ଠିକ୍ ନ ଲଗେଇ ପାରିଲ, ଘରେ ବି ସେଇଆ, ତୁମ ଘରେ ତୁ ଛୁଆ ପିଲା ବହୁତ ହେଇଗଲେଣି ନା, ତାଙ୍କ କାମ ନାହିଁ, ୱାସିଂ ମେସିନ୍ ରହିଲା, କ'ଣ ଆଣି କ'ଣ ଆଣିକି ରଖିଛ, ଗ୍ରାଇଣ୍ଡର ବାସ୍ କାମ ନଥିଲେ, ତୁମ ଭୂତ ତୁମେ ଖାଇବ, ଧରିବ ଭୂତ ଖାଇବ ଆଉ କ'ଣ, ଆଉ ପାଖରେ ତ ରହିଲା ମୋବାଇଲ, ଭୂତ ଆଉ କି ତା ମୁଣ୍ଡ ଭିତରେ ମୋବାଇଲ ରହିଛି ଆଉ କ'ଣ, ଆଉ ମଠ ମନ୍ଦିର କାମ ନଥିଲେ କାମ ବାହାର କରିଦେବୁ, ତୁମର କାମ ନାହିଁ ଚାଲ ନା କୋଉ ମଠ ମନ୍ଦିର କାମ ନାହିଁ ମୁଁ ବାହାର କରିଦେବି, ବସିବ କ'ଣ କୋଉ ବାବାଜୀ ଆସିଲ ଦେଖିବା, ତୁମେ କୋଉ ବାବାଜୀ ବସିବ, ତୁମେ କେତେ ଚିକଣ କର ରଖ ମୁଁ କାମ ବାହାର କରିଦେବି, ସେପଟା ଜୀବନ ସାରା ସରିବନି, ଆଉ ତୁମେ କ'ଣ ଦେଖୁଛ, ଯୋଉଠି ଅନେଦେଲା ସେଠି ସେବା ଅଛି, ସେ ବାଉଁଶ ଗଛରେ ଯେମିତି ଚଢ଼ାଏ ଭୂତ ଦେଖିଲା କିଏ ଗୁଣିଆ ଦେଖିଲା ଇଏ ଦିନମାନ ଉତ୍ପାତ କରିବ, ମୋର ଆଜି ଆଙ୍କ ପାଇଁ କିଛି ଏନଗେଜମେଣ୍ଟ ନାହିଁ, କହିବେ ଏ ବାଉଁଶରେ ଚଢ଼ା ଉଠା, ସେ ସେଇଭଳିଆ ଆଉ ଗୁରୁଦେବ କହିଲେ କିରେ ତୁ ଏଗୁଡ଼ାକ ରଖିଛୁ, ମୁଁ କ'ଣ ଶୁଣିଲି, ତ ସେ ଭକ୍ତମାନେ ପ୍ରସାଦ ଖାଉଛନ୍ତି, ଲାଇଟ୍ ଆସି ଭୂତ ବନ୍ଦ କରୁଛନ୍ତି, ନା ଆଜ୍ଞା କ'ଣ କରିବା, ଆମେ ଅନ୍ୟର ଉପକାର କରୁଛୁ, ରଖିଛୁ ଏଗୁଡ଼ାକ, ତୁ ଉପକାର କରୁଛୁ, ତୁ ହରିନାମ କରୁନୁ, ତୁ ଏଗୁଡ଼ାକ ଭୂତ ଭୂତ ରଖି ତୁ ଭୂତ ଲୋକକୁ ଯିବୁ, ତୁ ଭୂତ ଲୋକକୁ ଯିବୁ ରେ, ଏଗାଳ ତୁ ହରିନାମ କର, ଏଗୁଡ଼ା କାହିଁ କରୁଛୁ, ଏଗୁଡ଼ା ଆସି ତାର ଆସିବ, ଲାଇଟ୍ଟାକୁ ବନ୍ଦ ହେଇ କର, ଭୂତମାନେ ବନ୍ଦ କରିଦେ, ସେ ଆସିକି ଏମିତି କରିଦେବ, ପୁଣି ଚାଲିବ, ଇଏ ସବୁ ସେଇଭଳିଆ ଅବସ୍ଥା ଆମର, ତୁମର ଯଦି ଭଗବତ ଆସକ୍ତିଟା ତୁମର ଆସୁନି, ତାର କାରଣଟା କ'ଣ ହେଉଛି, ଇତର ଆସକ୍ତିଟା ରହୁଛି, ଆଉ ମଠ ମନ୍ଦିରଟା କେତେ ଏକ୍ସପାଣ୍ଡ କରାଯାଏ କାହିଁ, ତେଣୁ କ୍ୱେଶ୍ଚନ୍ କରିବ ନା, ଏଇଟା ଚଳିବା ଗୁଡ଼ା ଭାରି କଷ୍ଟ ନା, ଏ ବିଗ୍ରହ ସେବା କର, ଆଜି ଉତ୍ସବ, ଆଜି ବାର ମାସରେ ତେର ଉତ୍ସବ, ଏସବୁ କାହିଁ କରାଯାଏ, ଏ ଯେଉଁ ମଠ ମନ୍ଦିର ଉତ୍ସବ ଏତେ ଆଡ଼ମ୍ବରରେ କରାଯାଏ, ଆୟୋଜନରେ ଆୟୋଜନ କରାଯାଏ, ଏତେ ଦାୟିତ୍ୱ ନା ମଠ ମନ୍ଦିର ଉତ୍ସବ ଜଳେଇ ଝଗଡ଼ା, ମଠ ମନ୍ଦିର ଦେଖିବେ ଉତ୍ସବରେ ହିଁ ଝଗଡ଼ା ସବୁ ତିଆରି ହୁଏ, କାହିଁକିନା ସେତେବେଳେ ବହୁତ ସମସ୍ତେ ଟେନସନ୍ରେ ରୁହନ୍ତି, ସ୍ୱର ଉପବାସ, କାମ କରିବାକୁ ପଡ଼ିବ, ପଇସା ଦରକାର, ଆୟୋଜନ କରିବାକୁ ପଡ଼ିବ, ସମସ୍ୟାରେ କରିବାକୁ ପଡ଼ିବ, ବିଭିନ୍ନ ଗେଷ୍ଟ ଆସିଥିବେ, ଜଣେ ରୋଷେଇ ବସିଥିବ, ପଚାଶ ସାଙ୍ଗରେ ଆସିଯିବେ ଦୋଷ ଭାବେ, ସେତେବେଳେ ସବୁ ଝମେଳା, କିନ୍ତୁ ଏଇଟା କାହିଁକି ଇଣ୍ଟ୍ରୋଡ୍ୟୁସ୍ କରୁଛନ୍ତି ସେମାନେ? ସେମାନେ କାହିଁକି କହିଲେ ବସିକି ହର ନାମ କର ନା? ଜୀବନ ଆସକ୍ତିଟା ଭଗବାନ ପ୍ରତି ବଢ଼ିବା ପାଇଁ, ତା ସବୁ ଗୋଟେ ମେମୋରି ରହିବ, ଭଗବାନ ଏତେ ସୁନ୍ଦର ଗାଧେଇଲେ, ସ୍ନାନ କଲେ, ଭଗବାନ ଏତେ ସୁନ୍ଦର ଡ୍ରେସ୍ ପିନ୍ଧିଲେ, ଭଗବାନଙ୍କୁ ଏତେ ଭୋଗ ଲାଗିଲା, ହଜାର ପାସଟା ଜୀବନୀ ମୋଟେ ପୁରା ଏଇ ଭୂତ ଭଳିଆ ସେ ଭିତରେ କୁଆଡ ରହିଯିବ ସୁକ୍ଷ୍ମର ପୁରା ଆଉ ଆତ୍ମନାମ ଅଜରପାସମ ଯୋଉ କାହା ପାଇଁ, କାହା ପାଇଁ ଏଇଟା ଅଜରପାସ? ଦେହ ପାଇଁ ଆସକ୍ତିଟା, ଦେହ ଆସକ୍ତିଟା କାଟିବା ନା? ଆମକୁ ଯଦି ଦେହାଶକ୍ତି କାଟିଦେଉଛୁ, ଆରେ ଦେହାଶକ୍ତି ସିନା କାଟିଦେବା, ଖାଇବାନି ଶୋଇବାନି, ଆତ୍ମା ପାଇଁ ଇଏ ବନ୍ଧ ନେଇକି ରହିଛି ନା? ଆସକ୍ତିଟା ସେ ସୁକ୍ଷ୍ମ ରୂପରେ ରହିଯିବ। ଭରତ ଭରତ ମହାରାଜଙ୍କ ଯୋଉ ଅବସ୍ଥା ହେଇଗଲା ସେଇଟା, ସେ କାନ୍ଦୁଥିଲେ ସବୁବେଳେ ଦିନ ରାତି, ସେ ଭୟ କରିଦେଲେ, ଯେତେବେଳେ ମୃଗ ସରୁ ଗଲେ ଜନ୍ମ ହେଇଯିବ, ତ ମା ପାଖରେ ରହିଲେନି ଆଉ, ମା ପାଖରେ ରହିଲେନି ନା? ଆମେ ଯୋଉ ଆମେ ବାବାଜୀ ମାନେ, ଆମେ ବାହା ମାନେ ଘରେ ରହିବା, ବାବାଜୀ କାହିଁକି ହବ? ଘର ଛାଡ଼ିବା କାହିଁକି ପଡ଼ୁଛୁ? ଲୋକମାନେ ବାବାଜୀ କାହିଁ ସମ୍ମାନ ଦିଅନ୍ତି? ସେ ଗୋଟେ ତ୍ୟାଗ କରିକି ଗଲା, ଆସକ୍ତିଟା କାଟିଗଲା। ତୁମର ବାପା ମା ଘର ଦ୍ୱାରା ଏଇ ଯୋଉ ଆସକ୍ତି, ଏଟା ଗୋଟେ ଆସକ୍ତି ରହିବ ନା ଆଉ? ସୁକ୍ଷ୍ମ ଭାବରେ ରହିବ, ଏଇଟା କାଟିବନି, ସାଧାରଣ ସବୁ ଛାଡ଼ିକି ଆସନ୍ତି, ଆଉ ତାଙ୍କର କିଛି କନେକ୍ସନ୍ ରଖନ୍ତିନି ଭଗବାନ ପାଇଁ। ଆସକ୍ତି ଛାଡ଼ିଲେ କାହିଁକି ଆସକ୍ତିଟା ବଢ଼ିବା ପାଇଁ? ଯଦି ଭଗବାନ ପ୍ରତି ଆସକ୍ତି ନ ବଢ଼ିଲା, ବାପା ମା ସିନା ଛାଡ଼ିଦବା, ଦେହ ଆସକ୍ତିଟା ଆସକ୍ତିର ଗୋଟେ ବଡ଼ ଜିନିଷଟା ଏଇଟା ଅଜର ପାଶ। ସେ କହିଲେ ଏଇଟା ଯିବନି ଆଉ, କେବେ ଯିବନି? ଏ ଦେଖୁନା ଯୋଉ ଝିଅ ବାହାର, ସନ୍ତୋଷପୁର ଝିଅ ବାହାର ହେଇନି ନା? ହେଇଛି, ଝିଅ ବାହାର କରିଦେଲେ କ'ଣ ଝିଅ ଚିନ୍ତା ଚାଲ ପଳଉଛି ନା? ସେ ଝିଅଟା ମୋର ସେ କ'ଣ ସନ୍ତୋଷୀ ବ୍ରତ କରିବ? କିଏ ଝିଅ କଲା ସେ ତାର ସ୍ୱାମୀ ହେଉଛି ତାକୁ ଝିଅ, ସିଏ ଯେତେ ତାକୁ ବୁଝେଇଲେ ହବନି। ମୁଁ ଦେଖିଲି ଆରେ ବାପା ବାପା, ହଁ ଝିଅର ଅସୁବିଧା ହେଲେ ମୁଁ ଦେବ, ଝିଅର ମେଡ଼ିକାଲ ଜାଣି, ତୁ ତ ବାହା କରିଦେଲେ ସରିଲା, ତ ବସ, ତୁମ ବେଳ ହେଲା, ଭୋଜନ କର, ପାରିବନି। ଏଇନେ ପଚାଶ ବର୍ଷରୁ ଘର ଛାଡ଼ି ପଳଉଥିଲେ ନା ଆଉ, କାହିଁକି ମୁଁ ଘରେ ରହିଲା ମାନେ ମୋର ଆସକ୍ତିଟା ମୋର ରହିବ? ମାନବ୍ରସ୍ତ ସିଷ୍ଟମ ସେଇଟା ରହିଥିଲା, ବର୍ତ୍ତମାନ ତ ମାନବ୍ରସ୍ତ କି ନାହିଁ ଆଉ, ବରଂ ବ୍ରହ୍ମଚାରୀ ହେଉଛନ୍ତି ମାନବ୍ରସ୍ତ ନାହିଁ, ବ୍ରହ୍ମଚାରୀ ହେଉଛନ୍ତି ମାନବ୍ରସ୍ତ କି ଜଣ ଆସୁଛନ୍ତି ଘର ଛାଡ଼େ ଆଉ କେହି ନାହିଁ, ଫସିଲେ ତ ସେ ଖୋଳ ଭିତରେ ଆଉ ଆସିପାରିବନି ଆଉ। ଆତ୍ମାନମ କବେ ଅଭିତୁ, ମା ଭଗବାନ କହୁଛନ୍ତି, ମୁଁ କେତେ ବିନମ୍ରରେ କହୁଛନ୍ତି, ମୁଁ କହୁନି ବିଦୁ, ମୁଁ ଏହା ଜାଣିଛି କବୟ ପଣ୍ଡିତମାନେ କୁହନ୍ତି, ଆସକ୍ତିଟା କାହାର? ଏ ଯେଉଁ ପ୍ରକୃଷ୍ଟ ରୂପଣ ଆସକ୍ତି ହେଉଛି ଆତ୍ମାର ବନ୍ଧନର କାରଣ, ଆତ୍ମାଙ୍କୁ ବାନ୍ଧିଦେବ ପୁରା। ସୈବ ସାଧୁସୃତ ମୁଖ୍ୟ ଦ୍ୱାର ଉପାବୃତ, ଜଣେ ପ୍ରଶ୍ନ କରିଲେ ମୋର ତ ସେ ଆସକ୍ତିଟା ମୁଁ କରିବୁ କ'ଣ? ସେ ଆସକ୍ତିରେ ସାଧୁଙ୍କ ପ୍ରକୁ ଚେଞ୍ଜ କରିବାକୁ, ଆମେ ଆଉ ସାଧୁଙ୍କ କଥାରେ ଜଣେ କହିବା କାହିଁକି ସାଧୁଙ୍କ କଥା ନା ମାନିବୁ? ମୁଁ କ'ଣ କରିପାରିବିନି? ମୁଁ କ'ଣ ବସିକି ଘରେ ଭଗବାନଙ୍କର ଭଜନ କରିପାରିବିନି? ମୁଁ କ'ଣ ଭୋଗ ଲଗେଇପାରିବିନି? ମୁଁ କ'ଣ ଶିଖିନି? ମୁଁ କ'ଣ ଠାକୁର ରଖିବି? ମୁଁ କ'ଣ ପୂଜା କରିପାରିବି? ତୁ କରିପାରିବୁ, ତୁମେ ସବୁ କରିପାର, କିନ୍ତୁ ତୁମେ ଆସକ୍ତିରେ କାଟିଲ ବାପା କାଟିପାରିବ। କାରଣ ଯେହେତୁ ସାଧୁ ଭଗବତ ଆସକ୍ତିରେ ରହିଛନ୍ତି, ତାଙ୍କର ଉଦ୍ଦେଶ୍ୟ ହେଉଛି କ'ଣ? ଭଗବାନଙ୍କର ସୁଖ, ତାଙ୍କ ଆସକ୍ତିରେ ତୁମେ ତାଙ୍କ ହିସାବରେ ଚାଲିଲେ ତୁମର ସେ ଆସକ୍ତିରେ ଭଗବାନ ପ୍ରତି ବଢ଼ିବ। ଯିବ ଡାଇରେକ୍ଟ ଭଗବାନ ସେବା କରିପାରିବ, କୀର୍ତ୍ତନ କରିପାରିବ, ଯାହା ସବୁ କରିପାରିବ, କିନ୍ତୁ ଆସକ୍ତି କେବେ ଆସିବ ବଢ଼ିବନି। ଦେଖ ସେଥିପାଇଁ କୁହନ୍ତି ମୁଁ ସବୁ କରୁଛି ଆଜ୍ଞା, ପାଞ୍ଚ ବର୍ଷ ସାତ ବର୍ଷ ଲୋକ ଭକ୍ତି କରିକି ଆଜ୍ଞା ମୋର କାହିଁ ଭକ୍ତି? ଭକ୍ତି ତ ହଉନି, ଭକ୍ତି ନ ହବାର କାରଣ ଆଉ କିଛି ନାହିଁ। ତୁମେ ସବୁ ଖୋଜି ଖୋଜି ଯିବ, ମୋର ଭଲ କାହିଁ ଜପ ହଉନି, ମୋର କାହିଁକି ମାନେ ମୁଁ ସବୁ ପ୍ରିନ୍ସିପଲ ପାଳନ କରୁ, ତାର କାରଣ ଗୋଟେ କିଛି ଅସୁବିଧା ରହୁଛି। କ'ଣ ଅସୁବିଧା ରହୁଛି? ତୁମର ସାଧୁଙ୍କ ପ୍ରତି ଆସକ୍ତି ନାହିଁ, ଏଇଟା କ୍ଲିଅର। ଜଣେ ମୋ ସାଧୁଙ୍କ ପ୍ରତି ମୋର କେମିତି ଆସକ୍ତି ଆସିବ? କେମିତି ଜାଣିବ ମୋ ସାଧୁଙ୍କ ପ୍ରତି ଆସକ୍ତି ଅଛି ବୋଲି? ସେଠି ସେ କହିଦେଲେ ସାଧୁଙ୍କ ପ୍ରତି ଆସକ୍ତି ମାନେ କ'ଣ? ସାଧୁଙ୍କର ତାଙ୍କ ତୁମେ ଯାହା ପ୍ରତି ଆସକ୍ତି ରହିଛ ତା କଥାଟାକୁ ମାନେ, ଦୋଷ କେବେ ସାଧୁର ନୁହେଁ। ଯିବ କ'ଣ କହେ କାହିଁ ମୁଁ ତ ଏତେ ଭଜନ କରୁଛି, ସାଧନ କରୁଛି, ମୋତେ କାହିଁ କୃପା ମିଳୁନି? ସେ ତ ଏତେ ଭଜନ କରୁଥିଲା ସାଧନ ନାହିଁ, ସେମିତି ହବନି। ସାଧୁଙ୍କ ହାତରେ ବି କିଛି ନାହିଁ, କାରଣ ଏଇଟା ଗୋଟେ ପ୍ରିନ୍ସିପୁଲ ଧାରା ସବୁବେଳେ ମନେ ରଖିଥିବେ। ଏଥିରେ ଗୁରୁଙ୍କର କିଛି ରୋଲ ନାହିଁ କି ଶିଷ୍ୟର କିଛି ରୋଲ ନାହିଁ, ସମସ୍ତେ ଗୋଟିଏ ନିୟମରେ ବନ୍ଧା ହେଇକି, ଯିଏ ଗୁରୁ ହେଲା ତା ପାଇଁ ଗୋଟେ ନିୟମ ରହିଲା, ଯିଏ ଶିଷ୍ୟ ହେଲା ତା ପାଇଁ ନିୟମ ରହିଲା। ଏ ନିୟମଟାକୁ କିଏ ତିଆରି କରିଛନ୍ତି? ପରମ୍ପରା ଆଚାର୍ଯ୍ୟମାନେ, ସମସ୍ତେ ଏକ ନିୟମରେ ବନ୍ଧା। ସେଥିରେ ତୁମ ରୋଲଟା ତୁମେ କରିବାକୁ ପଡ଼ିବ, ତାଙ୍କ ରୋଲଟା ତାଙ୍କୁ କରିବାକୁ ପଡ଼ିବ ନା ନାହିଁ? ଏ ଯୋଉ ରାଜା ନାଟକ ଦେଖିଛ ସନ୍ତୋଷ ପ୍ରଭୁ ଦେଖିନ ନାଟକ ଗୋଟେ ଦେଖିନ ସେ ରାଜା ଯୋଉ ବସିଥାନ୍ତି ରାଜା ରାଜା ପାଖରେ ଯୋଉ ଦୁଇ ଜଣ ଦୁଇ ସାଇଡ଼ରେ ଠିଆ ହୁଅନ୍ତି କ'ଣ ତାଙ୍କୁ କୁହନ୍ତି କ'ଣ ନାଟକ କ'ଣ ଦେଖିଛ ତାଙ୍କ କଟୁଆଳ କୁହାଯିବ କଟୁଆଳ ସେ ଖଣ୍ଡା ଧରିକି ସେ ମୁଣ୍ଡରେ ସେ ଛୁଆ ସେ ନୂଆ ନୂଆ ରୋଲ୍ କରି ସେ କହିବା ମୋତେ ଟିକେ କଟୁଆଳ ରୋଲ୍ ଦିଅନ୍ତୁ ଏହାଦେହରେ ଡାଇଲଗ୍ କିଛି ନାହିଁ ସିଏ ତାର କହିଲୁ ଗାଁ ସବୁ ଝିଅ ବୋଉ ଦେଖିବେ ସବୁ ଦେଖିବେ ନା ସବୁ କହିଲେ ହେଇ ସିଏ ତାର କଟୁଆଳ ରୋଲ୍ ଯିଏ କରିବ ମୁଁ ଛୋଟ ବେଳେ ସବୁ ନାଟକ କରିଛି ନା ସବୁ ନାଟକ କରିକି ମୁଁ ଆସିଛି ମୁଁ ସବୁ ରୋଲ୍ଟା ଜାଣିଛି ଆଉ ସେ କଟୁଆଳ ଛୁଆମାନେ ପାଠ ପଢ଼ି ତୁମ ଗାଁରେ ଯେ ନାଟକ ହେଲା ଛୁଆଙ୍କର ପାଠ ଗଲା ସେଇପଟେ ସେ ଫେଲେ ଛୁଆମାନେ ଆସି ଖାଲି କହିବେ ମୁଁ ମୋତେ ଗୋଟେ ରୋଲ୍ ଦେବ କ'ଣ ରୋଲ୍ ତୁ କରିବୁ ଆଉ ଛୁଆ ନ ରହିଲେ ବି ନାଟପଟଟା ଚାଲିପାରିବ କାହିଁକି ଚାଲିପାରିବନି ଏ ପାଣି ବୋଟଲ ଆଣିଲେ ଏଠି ଚା ଟିକେ ଆଣିଲେ ସିଏ ତାଙ୍କ ଛଅଟା ବେଳେ ଆସିକି ବାସନ ବାସନ ସବୁ ବିଛା ବିଛି କରିଦେଇକି ସେଟା ବସିବେ ଛୁଆମାନେ ଏଇଟା କିଏ କରିବ ବଡ଼ ଲୋକଙ୍କର ଛୁଆମାନେ ସବୁ ରେଡ଼ି ହେଇକି ସେ ଡ୍ରାମା ଖାତାଟା ଆଣେ ସେ ଡ୍ରାମା ଖାତା ଲାଇଟ୍ ଜାଳିକି ସେ ଯୋଉ କ'ଣ ଆଗରୁ ତ ଲାଇଟ୍ ନଥିଲା ମୁଁ ଛୁଆଟି ବେଳେ ଆମେ ସେତିକି ବତୀ ଜାଳିଦେଇକି ସେ ଆଣିକି ସେ ତାଙ୍କ ସବୁ ସନ୍ଧ୍ୟା ବାଜିଲା ବେଳକୁ ଧୂପ ଭୂ ଦେଇକି ବସି ଯାଇଥିବେ ଛୁଆମାନେ ତାଙ୍କ ବସିଥିବେ କିନ୍ତୁ ତୁ କାହିଁକି ଆସିବୁ ଏଠିକି କ'ଣ କରିବୁ ନା ମୁଁ ରୋଲ୍ କରିବି ନା ତୁ କି ରୋଲ୍ କରିବୁ ମୋତେ କଟୁଆ ରୋଲ୍ଟା ଦେଉନା ତାକୁ ତାକୁ ତିନି ମାସ ଖଟା ହବ କେବଳ ସେ ଠିଆ ହବ ଷ୍ଟେଜ୍ରେ ଷ୍ଟେଜ୍ରେ ଠିଆ ହେଲୁ ସେ ଦେଖିବ ଯେ ମୁଁ ରୋଲ୍ କରିଛି ଆଉ ସିଏ ଆଗେ କହିବେ ମୋତେ ପେଣ୍ଟିଂ କର ସିଏ ଆଉ ପେଣ୍ଟର ବସୁ ବସୁ ଯାଇକି ମୋତେ ମୋତେ ପେଣ୍ଟିଂ କରୁ କିନ୍ତୁ ତୋର ଛଅ ନମ୍ବର ସାତ ନମ୍ବର ସିଲ୍ରେ ଅଛି ସିଏ କହିବ ଖାଲି ପେଣ୍ଟିଂଟା ମାରିଦେଇକି ଖାଲି ତ ଉଠୁଥିବ ଏଣେ ଏଣେ ଯାଏ ଲୋକ ଦେଖି ଆସୁଥିବ କେତେ ଏତେ ଲୋକ ହେଲେଣି ସେତେ ଲୋକ ହେଲେଣି ସେମିତି ଦେଖୁଥିବ ହେ ମୁଁ ନାଟକ କରୁଥିବା କିନ୍ତୁ ତୋ ରୋଲ୍ଟା ବାପା କ'ଣ କହ ତୋ ରୋଲ୍ଟା କ'ଣ କହ ରୋଲ୍ କିଛି ନାହିଁ ରାଜା ବସିସାରିବ ସେ ଆଗରୁ ତ ସବୁ ଖୋଲା ନଥିଲା କ'ଣ ଏଇଟା ସ୍କ୍ରିନ୍ ଥିଲା ଗୋଟେ ହେଉଛି ଖୋଲା ପ୍ୟାଣ୍ଡେଲ ଆଉ ଗୋଟେ କ'ଣ ଡ୍ରାମା ଆଉ ଗୋଟେ ହେଉଛି ନାଟକ ଯେଉଁ ଡ୍ରାମା ନା କ'ଣ କୁହନ୍ତୁ ଓପନ୍ ହଁ ସ୍କ୍ରିନ୍ ସ୍କ୍ରିନ୍ ପଡ଼ିବ ସିଏ ତାର ସେ ରାଜା ବସିସାରିବ ସବୁ କରିବ ଇଏ ଖାଲି ସ୍କ୍ରିନ୍ଟା ଖୋଲା ହେଇଯିବ ଇଏ ଠିଆ ହେବି ସେ ବାଟଟା ଗୋଟେ ଧରି ଠିଆ ହେବ ଏ ବାପା ରାଜା ରୋଲ୍ ରାଜା କରୁଛି କଟୁଆଳ ରୋଲ୍ ବି ତତେ ସେ ଠିଆ ହେବାକୁ ପଡ଼ିବ ନହେଲେ ସେ ରାଜା ସେ ରାଗିଆ ଯେତେବେଳେ ସେ କଟୁଆଳ ଆଣିଦେଲୁ କରିବେ ସେ ଗୁଇଠା ମାରିଦେବେ ମୁଁ ଦେଖି ସେ ନାଟକରେ ଗୁଇଠା ମାରନ୍ତି ସେ ଆସି କହିବେ ମୋତେ କାହିଁକି ଏତେ ଜୋର ମାରିଲୁ ଗୁଇଠା ମାରିଲୁ କିରେ ତୁ ସେଠି କ'ଣ ହସୁଥିଲୁ ମାରିବ ତ ଗୋଟେ କୋଉ ଗୁଇଠା ରାଗ ନାଟକ ସୁଝାନ୍ତି ବା ରାଟକ ନାଟକରେ ସେଇ ରାଗ ସୁଝେଇବେ ସେ ତାଙ୍କ ଭିତରେ ଥିବ ସେ ପ୍ରଣବ ଲୋକରୁ ଆମର ଥିଲା ଆମର ନବକିଶୋର ରୁ ସେ ନାଟକ କରିବେ ସେ ନାଟକ ଦୁଇ ଜଣ ପଡ଼ିବନି ଇଏ ଡାଇଲଗ୍ ମାରିଲାକୁ ସିଏ ତାକୁ ଭଲ ପାଇବେନି ସିଏ ଅଧିକା ଡାଇଲଗ୍ ପ୍ରାଣବଲ ତାର ଯୋଡ଼ିଦେବ ପାଞ୍ଚଟା ସେ ଡାଇଲଗ୍ ଗୋଟେ ଲେଖା ହେଇଥିବ ସେ ତାର ଆଉ ଦୁଇଟା ଯୋଡ଼ିକି ତାକୁ ଏମିତି ପକେଇଦେବ ଇଆ ପାଖରୁ ଡାଇଲଗ୍ ବାହାରିବନି ସେ ଘରେ ମୁଁ ଶୋଷ ଯାଆନ୍ତି ଜଣ ମୋତେ ପ୍ରଭୁଜନ ଥାଏ ମୁଁ ଦେଖେ ଆଙ୍କ ନାଟକ ସେ ତାର ଇଆର କମେଡ଼ିଆନ ରୋଲ୍ କେୟାର ପ୍ରାଣବଲ କମେଡ଼ିଆନ ରୋଲ୍ ସେ ତାର କମେଡ଼ିଆନ ମୁଁ ପଚିଶ ଯୋଡ଼ି ଦେଇଥିବ ଇଏ ତାର ଡାଇଲଗ୍ ଭୁଲି ଯାଇଥିବ ତେଣୁ ତାର ଯେତେବେଳେ ମାରିବାର ଅଛି ତାକୁ ତାର ଆଗରୁ ସେ ଚେୟାର ଥିଲେ ବାଟିବ ସେଠି ସେଟା ଆସିକି ଦିଅଣ ଲାଗିବ ତୁ କାହିଁକି ଏତି ମାରିଲୁ ହେ ତୁ କାହିଁ ଡାଇଲଗ୍ ପଢ଼େଇଲୁ ଦେଖ ବାପା ରୋଲ୍ ସମସ୍ତଙ୍କର ଅଛି ରୋଲ୍ଟା ଭୁଲ ହେଲା ମାନେ ହେଣେ ଡାଇରେକ୍ଟର ଦେଖୁଛି ଲୋକ ଦେଖୁଛନ୍ତି ସମସ୍ତେ ଦେଖୁଛନ୍ତି ସେଭଳି ଆମର କ'ଣ ଆମର ସବୁ ରୋଲ୍ ଅଛି ଏଠି ଗୁରୁ ବାପା କିଛି କରିପାରିବନି କି ଶିଷ୍ୟ ବାପା କିଛି କରିପାରିବନି ସମସ୍ତଙ୍କ ପାଇଁ ଆଚାର୍ଯ୍ୟ ପରମ୍ପରା ମାନେ ରୋଲ୍ ଦେଇଯାଇଛନ୍ତି ତୁମେ ଗୁରୁ ହେଲ ତୁମର ଭୂମିକା ଏହା ତୁମେ ଶିଷ୍ୟ ହେଲ ତୁମ ଭୂମିକା ଏହା ଏ ପ୍ରିନ୍ସିପଲ୍ଟା ଗୁରୁ ତିଆରି କରୁନି ଏଇଟା ପରମ୍ପରାର ପ୍ରିନ୍ସିପଲ୍ ତୁମର ଯାହା ଦୋଷ ରହୁଥିବ ତୁମେ ଦେଖିବ ଯେ ପରମ୍ପରାର ନିୟମଟା ମୁଁ କିଛି ଭାଙ୍ଗୁଛି ସେଥିପାଇଁ ମୋର ଭଜନ ହୁଏ ମୋର ଆସକ୍ତି ଆସୁନି ପରମ୍ପରା ଆଚାର୍ଯ୍ୟମାନେ କହିଛନ୍ତି ମୋତେ ସକାଳୁ ଉଠିବାକୁ ପଡ଼ିବ ମୋତେ ଷୋଳମାଳ ଜପ କରିବାକୁ ପଡ଼ିବ ନିୟମିତ ପ୍ରସାଦ ନେବାକୁ ପଡ଼ିବ ମୋତେ ଭାଗବତ ପଢ଼ିବାକୁ ପଡ଼ିବ ମୋତେ ଠିକ୍ସେ ଜପ କରିବାକୁ ପଡ଼ିବ ନିରପରାଧ ମୁଁ ଆଜି କେବେ ଏବେ କେଉଁଠି ସବୁଠାରୁ ମୋତେ ସେ ତିଲାବେଳେ ପଢ଼ୁଥିଲି ପ୍ରଭୁପାଦ ବାରମ୍ବାର ଲେଖୁଛନ୍ତି ସେ ଲେଟର୍ରେ ଲେଖୁଛନ୍ତି ଅଫେନ୍ସଲେସ୍ ଚାଣ୍ଟିଂ କର ସ୍ପିରିଚୁଆଲ୍ ପ୍ରୋଗ୍ରେସ୍ ପାଇଁ ତୁମେ ନିରପରାଧିକ ନାମ କର ନାମଟା ଖାଲି ଶୁଣମା କରିଦେବା ଥୋଇଦେବ ନାମଟା ଆମର କ'ଣ ହେଉଛି କ'ଣ ନାହିଁ ତାପରେ ଚିନ୍ତା ବି କରିବାନି ନାମ କରୁଥିବା ମୋବାଇଲ୍ ଦେଖୁଥିବା ଇଏ କରୁଥିବା ସେ କରୁଥିବା ଏଇଟା ଅପରାଧ ଅପରାଧ ମୃତ୍ତି ଚାଲି ଆସିବ ଆସକ୍ତିରେ ପଡ଼ିବନି ସେଥିପାଇଁ ଯଦି ସୂକ୍ଷ୍ମ ଭାବରେ ଆମେ ଦେଖିବା ସମସ୍ତଙ୍କର ଅଭିନୟଟା ସମସ୍ତଙ୍କୁ କରିବାକୁ ପଡ଼ିବ ସେ ବାହାର ଯାହା ଡାଇଲଗ୍ ସେ ସବୁ କୁହନ୍ତି କ'ଣ ସେଟା ରହି ନାହିଁ କେହି ରହିବ ନାଇଁଟି ଭବ ରଙ୍ଗ ଭୂମି ତଳେ ସର୍ବେ ନିଜ ନିଜ ଅଭିନୟ ସାରି ଆହୁରି ଛୁଆଟି ବେଳେ ସେ ସବୁ ଆସିଥିଲେ ସବୁ ଲେଖିକି ଆଣିଥିଲେ ମୋର ସବୁ ଡାଲି ବାଡ଼ ସବୁ ଭୁଲିଗଲେଣି ଏଟା ସବୁ ଆମର ବଡ଼ କାନ୍ଦ ଥାଏ ସବୁ ମରା ହେଇଥିଲେ ଏଇଟା ଗୋଟେ ଘରଟା ସେ ସବୁ ଘର ଆରମ୍ଭଟା ଯେତେ ସବୁ ସେ ଭାଉଜ ସବୁ ଆସିଥିବେ ସେତେବେଳେ ସବୁ ପୁଣିକି ଝିଅ ଆଣନ୍ତିନି ସେ ସବୁ ଲେଖା ହେଇଥିବ ସବୁ ନୀତିମାନେ ଲେଖା ହେଇଥିବ ମୋର ସେତିକିବେଳେ ମନ ଅଛି ଆଉ ସେ ସେଇଟାକୁ ଯିଏ ନେଇକି ଆସିଥିଲା ସେ ଯିଏ ନେଇକି ଆସିବ ମ୍ୟାରେଜ୍ କରି 3 ବର୍ଷ ପରେ ସେ ଗଲା ମୁଁ ଯେତେବେଳେ ଛୋଟ ଛୁଆ ଥିଲି ଜନ୍ମ ହେଇନଥିଲି ଜୀବନ ସିଏ ସେଇଟା ସେଇଟାକୁ ଭଲ ପାଏ ସେ ସେଇଟାକୁ ସେ ନିଜେ ପୁଣିକି ଆଣିଥିଲା ସିଏ ସେଇଟା ପୁଣିକି ଆଣିଥିଲା କାରଣ ସେ ସେଇଟା ଭଲ ପାଏ ରହି ନାହିଁ କି ରହିବ ନାହିଁ ଟି ରଙ୍ଗଭୂମି ହଁ ଭବରଙ୍ଗଭୂମି ତଳେ ଏଇଟା ଗୋଟେ ରଙ୍ଗଭୂମିଟା ଆଉ ଏଇଟା ଅଭିନୟଟା କ'ଣ ଚାଲିଛି ତୁମେ ସାଧୁ ହେଇଛ ସାଧୁ ଅଭିନୟ କରିବ ଗୁରୁ ହେଇଛ ଗୁରୁ ଅଭିନୟ କରିବ ଏ ଅଭିନୟଟା ଡାଇରେକ୍ଟର ଅଛନ୍ତି ରୂପାତ ରହିଲେ ଗୁରୁବର୍ଗ ରହିଲେ ସେ ତୁମକୁ ଶିଖେଇଛନ୍ତି ତୁମେ ଦେଖ ଗୁରୁ ହେଇକି ସେମାନେ ଶିଖେଇଛନ୍ତି ତୁମେ ଏମିତି କରିବ ଏମିତି ଚଳିବ ଆଉ ଡାଇରେକ୍ଟର ଗୁଡ଼ାକ ଆପଣଙ୍କର ସବୁଥିରେ ମୁଁ ଦେଖୁଛି ମୁଁ ଏତେ ଜ୍ଞାନ ନଥିଲା ଏଇ ପେପର ଉପରେ ପଢ଼ି ମୋର ଜ୍ଞାନ ହେଲା ନା ପବ୍ଲିକ ଜ୍ଞାନ ମୋର କିଛି ନାହିଁ ଏବେ ମୁଁ ବେଶୀ କିଛି ଜାଣିନି ଏ ଯେଉଁ କ'ଣ ସବୁ ଖେଳାଳି ଗୁଡ଼ାକ ଖେଳୁଛନ୍ତି ଫୁଟବଲ ସବୁଥିରେ ଖେଳ କୋଚ୍ ଲେଖା ଯେ କୋଚ୍ ଗୋଟେ କ'ଣ ମୁଁ ଆଉ କୋଚ୍ ମାନେ କ'ଣ ନା କୋଚିଂ ଦିଅନ୍ତି ଇଏ ଚେଞ୍ଜ ହେଲା କୋଚ୍ ସିଏ ଚେଞ୍ଜ ଆମେ 5 ମିନିଟ୍ରେ ଖାଲି ଦେଖିବା କଥା କ'ଣ କୋଚ୍ ଗୁଡ଼ା କ'ଣ ମୋର ତ ଇନକ୍ୟୁଜନ୍ ମେଣ୍ଟାଲିଟି ପଇସା ଦେଇ କ'ଣ କୋଟି କୋଟି ଟଙ୍କା ଦେଇ ରଖାହେଉଛି ସିଏ ଦେଖିବ ଏଇ ଖେଳାଳି ଠିକ୍ସେ ଖେଳୁଛି କି ନାହିଁ ଡାଇରେକ୍ଟ ଏ ଯେଉଁ ଫିଲ୍ମ ଗୁଡ଼ା କରୁଛନ୍ତି ତାର ଗୋଟେ କ'ଣ ଡାଇରେକ୍ଟର ଅଛି ସିଏ ପୁରା ଦେଖିବ ଯାଇକି ବସି ଦେଖିଲା ଏଇ ରୋଲ୍ କଲାନି ତାକୁ ଆର ଫିଲ୍ମ ଡାକିବନି ନା ତୁ ଠିକ୍ସେ ଅଭିନୟ କରୁନୁ ଆର କରି ଦେବେ ଏଇ ଖେଳାଳି ଗୁଡ଼ା ଯେଉଁ ଚେଞ୍ଜ ହେଉଛି ମୁଁ ତ ଜାଣେ ପ୍ରିନ୍ସିପାଲ୍ଟା ଦେଖୁଛି ଆରେ କ'ଣ ଗୁଡ଼ା କାହିଁ ଏମିତି କରୁଛନ୍ତି କାହିଁ ଏମିତି ଚେଞ୍ଜ କରୁଛି ତା ଡାଇରେକ୍ଟ ଯିଏ ରହୁଛି ଯିଏ କୋଚ୍ ସିଏ ବସିକି ଗଲା ଦେଖିବ ତାହେଲେ କମ୍ପଲସରି ଅଛି ମୁଁ ତ ଏଇଟା ଜାଣିନଥିଲି ପଚାରେ ସବୁ ମୁଣ୍ଡକୁ ଆସିଲାନି ପଚାରେ ପିଲାଙ୍କୁ ତୁମର ଖେଳ ସରିଲା ସେ ତା ଘରେ ଯାଇ ବସିବ କହିଲେ ନା ତୁମେ ଖେଳ ସରିଲେ ତୁମେ ଘରେ ବସିପାରିବନି ସେ ଫୁଟବଲ ହଉ ହକି ହଉ କ'ଣ ତୁମେ କହୁଛ ତାଙ୍କ କୋଚ୍ ସହ ତାଙ୍କ ଡାଇରେକ୍ଟର ତାଙ୍କର ମ୍ୟାନେଜର ପାର୍ଟି ମ୍ୟାନେଜର ସହ ତା ଖେଳାଳି ସେ ଆଉଟ୍ ହେଇଯାଉ କି କ'ଣ ତାର ଗୋଡ଼ ଭାଙ୍ଗିଯାଉ ସେ ସେଇଠି ବସିକି ଦେଖିବ ସେ କହିବେ ମୋର ଯାଇ ମୋର ଡ୍ରେସିଂ ରୁମ୍ ନା କ'ଣ ତାଙ୍କର ଅଛି କ'ଣ ଯେଉଁ ରୁମ୍ରେ ମୁଁ ଯାଇ ମୋର ଡ୍ରେସିଂ ରୁମ୍ରେ ଶୋଇବି ନା ଏଇଟା ହେଲା ନାହିଁ ବାପା ତୁମର ପାର୍ଟି ଜିତି ସାରିଲାଣି ବୋଲେ ଲାଷ୍ଟ ଖେଳାଳି ମାନେ ତୁମେ ବସିକି ରହିଥିବ ସେଇଠି ତୁ ଭାବୁଛ କ'ଣ ଭାରତ ଦୁନିଆରେ ତୁମର ଏଇଭଳିଆ ଚାଲିଛି ଆମେ ଯେମିତି କରୁଛେ ମୁଁ ଏଇ ପେପର ସବୁ ପଢ଼ିକି ଦେଖୁଛି ମୁଁ ତ ଜାଣିନଥିଲା କରି ଜ୍ଞାନ ମୋର ଏଇଟା ନଥିଲା ଆରେ ବାବା ଏଇଟା ଏତେ ନିୟମିତ ରହୁଛନ୍ତି ତାଙ୍କୁ ଦୌଡ଼ୁଛନ୍ତି ଏକ୍ସରସାଇଜ୍ କର ଫିଟନେସ୍ ଆଣ ମାନେ ତୁମେ ବାହାର କରିଦେବ ଖେଳ ଆଉ ତୁମେ କହିଲେ ଆମେ ଦୀକ୍ଷା ନେଇଗଲୁ ଆମର ସୋଲା ଇସ୍କନରେ ବସୁଛୁ ସହିଲା ଆମକୁ କ'ଣ ମାନିବି ମୁଁ ଏଇ କର୍ମୀ ଜିନିଷ ଗୁଡ଼ା ଦେଖୁଛି ବର୍ତ୍ତମାନ ସେଇଥିପାଇଁ ସେମାନେ ଆଜି ଷ୍ଟ୍ରିକ୍ଟରେ ଚଳୁଛନ୍ତି ବାହାର କରିଦେବେ ସାଙ୍ଗେ ସାଙ୍ଗେ ତୁମେ ଯେତେ ଭଲ କରିଥାଉ ତୁମେ କୋଚ୍ ସନ୍ତୁଷ୍ଟ ନାହାନ୍ତି ମ୍ୟାନେଜର ସନ୍ତୁଷ୍ଟ ନାହାନ୍ତି ତୁମେ ଡିସିପ୍ଲିନ୍ ନାଁ ଚାଲ ପାଟିରୁ ଚାଲ ଆମର କିଏ ଚେକ୍ କରିବ ଆମର କିଏ ଚେକ୍ କରିବ ତୁମେ ଦୀକ୍ଷାଟା ନେଲ ତୁମେ ଗୁରୁଙ୍କ କଥା ମାନିଲ ନା କେଟା କରିବ କିଏ ସେଟା ଚେକ୍ କର୍ମୀର ଯେଉଁଟା ମୁଁ ତ ଏଇଟା ଜାଣିଥିଲି ପେପରଟା ମୁଁ ମୁଣ୍ଡକୁ ଯେତେବେଳେ ଆସେ ମୁଁ ପଢେ କ'ଣ ଏଇଟା ଏମିତି ହେଲା କ'ଣ ହେଲା କ'ଣ ହେଲା ଦେଖିଲ ଆଜ୍ଞା ତାର ସେ ଖେଳ ଖେଳ ଗୁଡ଼ାକ କରୁଥିବେ ସେ କ୍ରିକେଟ୍ ଯେଉଁ ହକି ଯେଉଁ ଖେଳୁଛନ୍ତି ତା କୋଚ୍ ମ୍ୟାନ୍ ବସିବ ସେଠି ତା କୋଚ୍ ଯିଏ ଦେଇଥିବ ଦେଖିବ ସେ କେଉଁ ଖେଳଟା ଭୁଲ କଲା ତାକୁ ଆର ଥରୁ ଟ୍ରେନିଂ ଦେବ ତାଙ୍କର କ'ଣ ନେଟ୍ ପ୍ରାକ୍ଟିସ୍ ଗୋଟେ କ'ଣ ଲେଖାହେଉଛି ନେଟ୍ ପ୍ରାକ୍ଟିସ୍ ଗୋଟେ କ'ଣ ତା ଜାଲି ଟଣା ହବ ତା ଭିତରେ କାଳେ ଖେଳିବେ ସେ ସେଥିରେ ବସିକି ଦେଖିବେ ଏ ଆଜି କ'ଣ ଭୁଲ କଲା ତାକୁ ଏଇ ତୋଟା ଭୁଲ କଲୁ ଆଜିକାଲି ତୁ ପିଲାଗୁଡ଼ କହିଦେଲା ବେଳକୁ ଆରେ ବାବା ସେମାନେ କୋଟି କୋଟି ଟଙ୍କା ଗୋଟେ ଷ୍ଟାର୍ ତାଙ୍କୁ କହୁଛନ୍ତି ନା କ'ଣ ତାଙ୍କର କୋଟି କୋଟି ଟଙ୍କା ଫଲୋଅର୍ ତାଙ୍କୁ ଖେଳରୁ ବାଦ କରିଦେଉଛନ୍ତି ତୁ ଭୁଲ କରିଛ ତୁମକୁ ଦିଆ ହବନି ବର୍ତ୍ତମାନ ନେତା ସସ୍ପେଣ୍ଡ କରିଦିଆ ବାହାର କରିଦିଅ ତୁମ ଜାଗାରେ ଆଉ ଗୋଟେ ଜଣ ଗଣା ହବ ଦେଖ ସେମାନେ ବାହାର ଦୁନିଆର ଯାହା କୁହନ୍ତି ଗୋଟେ ଗୋଟେ ଷ୍ଟାର୍ ସେମାନେ କୋଟି କୋଟି ଟଙ୍କାର ତାଙ୍କ ପାଇଁ ପ୍ରିନ୍ସିପୁଲ୍ ଅଛି ଆମେ ଭକ୍ତ ହେଇଛେ ଆମେ ସରିଲା ମୋର ଦେଖିଆ ସରିଲା ମୋର ଆଉ କିଛି ପ୍ରିନ୍ସିପୁଲ୍ ନାହିଁ ଏଠି ବାବା ଗୁରୁ ଶିଷ୍ୟ କେହି କିଛି କରିପାରିବେ ସମସ୍ତଙ୍କ ଅଭିନୟ ସମସ୍ତଙ୍କୁ କରିବାକୁ ପଡ଼ିବ ଯିଏ ଅଭିନୟ ବାହାରିଯିବ ସେ ପ୍ରିନ୍ସିପୁଲ୍ ଧାରାର କୃପାରୁ ବଞ୍ଚିତ ହେବ ଗୁରୁଙ୍କର ଦୋଷ କିଛି କହିପାରିବନି ଗୁରୁଙ୍କର ଏତିକି ଦୋଷ ରହିଯିବ ସିଏ ଯଦି ଶିଷ୍ୟ ପାଇଁ ଦାୟିତ୍ୱ ନ ନେଇପାରିଲେ ସିଏ ଯଦି ଗୁରୁ ପରମ୍ପରା ସହିତ କନେକ୍ଟ ନ ହେଇପାରିଲେ ସିଏ ତାଙ୍କ ଦେହ ସୁକର ରହିଲେ ସେ ଗୁରୁର ଦୋଷ ରହିଲା ଶିଷ୍ୟ ବି ଯଦି ଦେହ ସୁକର ରହିଗଲା ସିଏ ଯଦି ଗୁରୁଙ୍କ ସାଙ୍ଗରେ କନେକ୍ଟ ନ ହେଲା ସିଏ ବି ଗଲା ରେଲଟା ଇଞ୍ଜିନ୍ଟା ଯାଉଛି ଦେଖୁନା ଇଞ୍ଜିନ୍ରେ କ'ଣ ରହୁଛି ଇଞ୍ଜିନ୍ରେ କେତେ ଭେରାଇଟି ରହୁଛି ଇଞ୍ଜିନ୍ରେ ସମସ୍ତେ ଟ୍ରେନିଂ ନେଉଛି ନା ନାହିଁ ଇଞ୍ଜିନ୍ରେ କ'ଣ ଏଇଟା ରହୁଛି ଫାଷ୍ଟ ଇଞ୍ଜିନ୍ ରହିବ ଲାଷ୍ଟ ଯେଉଁ ଏସି କୋଚ୍ ଗୁଡ଼ା ଯାଉଛି ଲାଷ୍ଟକୁ ରହିବ କ'ଣ ଜେନେରେଟର ବଗି ଜେନେରେଟର ବଗିର ଲାଷ୍ଟକୁ ସେ ଯେଉଁ ପତାକା ଦେଖାନ୍ତି ଗାର୍ଡ ରହିଲା ଏଇଟା ତ ଏସିରେ ରହିଲା ଆଚ୍ଛା ମଝିରେ ଥିବ ଜେନେରାଲ ବଗି ନାହିଁ 2 stair AC, 3 stair AC କି ସମସ୍ତଙ୍କୁ ଇଞ୍ଜିନ୍ ଟାଣିକି ନେଉଛି। ବାପା ସେଠି ଏସିରେ ବସିବା ଲୋକ, ନନ୍ ଏସିରେ ବସିବା ଲୋକ, ଗାର୍ଡ଼ ସବୁ ଟାଣୁଛି କିଏ ଇଞ୍ଜିନ୍। ସେଗୁଡ଼ା ଏଇ ପରମ୍ପରା ଗୋଟେ ଇଞ୍ଜିନ୍। ଏଠି ବଡ଼ ବାବା କାମ ନାହିଁ, ତୁମେ ତୁମେ ସେଠି ଯୋଡ଼ିବାର ଅଛି, ସିଧା ଟାଣି ନେଇ ପଳେଇବ। ତୁମେ ଯଦି ଜେନେରାଲ କୋଚ୍ର ଟିକେଟ୍, ତୁମେ ଯୋଉଠିକି ଯିବା କଥା ବା ତୁମେ ଯେତିକି ସାମର୍ଥ୍ୟ, ସେ ପରମ୍ପରା ଟାଣି ନେଇ ପଳେଇବ। ତୁମେ ଯଦି ଏସି ଟିକେଟ୍ କାଟିଛ, ତାଙ୍କ ଲୋକ ଯିବ। ଏଠି କାହାର ଇଏ ନାହିଁ, ଭଲ ମନ୍ଦ ଦୋଷ ସେ ଏଇଟା ବିଚାର କରି କିଛି ଫାଇଦା ବି ନାହିଁ। ଆମକୁ ଯୋଡ଼ିବାକୁ ପଡ଼ିବ ଗୋଟେ ଧାରା ଭିତରେ। ଗୁରୁ ତାଙ୍କ ତାଙ୍କର ଗୁରୁ ହେଲେ, ସନ୍ନ୍ୟାସୀ ହେଲେ, ତାଙ୍କ ଯୋଉ ପୋଷ୍ଟ ରହିଲେ, ସେ ତାଙ୍କୁ ଯୋଡ଼ିବେ ପରମ୍ପରା ପ୍ରିନ୍ସିପୁଲ ସହିତ, ତାଙ୍କୁ ଟାଣିବେ ପରମ୍ପରା। ତୁମେ ଯେଉଁ କହୁଛ ଗୁରୁ ଉଦ୍ଧାର କରୁଛନ୍ତି, ଆମେ ଷ୍ଟର୍ମଟା ଗୁରୁ ଉଦ୍ଧାର ବୋଲି କହୁଛେ, କିନ୍ତୁ ଉଦ୍ଧାର କରୁଛନ୍ତି କିଏ? ଇଞ୍ଜିନ୍ ଲାଗିଛି ପୁରା ପରମ୍ପରା, ସେଇ କୃଷ୍ଣ ହିଁ ଉଦ୍ଧାର କରୁଛନ୍ତି ସମସ୍ତେ। ଯେମିତି ପ୍ରଥମ ବଗିରେ ଇଞ୍ଜିନ୍ ଲାଗିଲା, ଇଞ୍ଜିନ୍ ଟାଣିଲା ପରେ ସେକେଣ୍ଡ କିଏ ରହିଲା? ଆଉ ଗୋଟେ ବଗି ରହିଲା, ତାପରେ କିଏ ରହିଲା? ଆଉ ଗୋଟେ ବଗି ରହିଲା। ଇଞ୍ଜିନ୍ ପର ବଗିଟା ଯଦି କନେକ୍ସନ୍ଟା କଟିଗଲା, ତାପରେ କ'ଣ ହବ ମୋତେ କୁହ? ସବୁ ବଗି ଅଟକି ଗଲେ, ଗୁରୁ ହେଲେ ସେଭଳି, ସିଏ କ'ଣ କରିବେ ଇଞ୍ଜିନ୍ ସହିତ କନେକ୍ଟ ହେଇ ରହିବେ? କାରଣ ସିଏ ଟାଣୁଛନ୍ତି ନା ବଗି କି? ଆଚ୍ଛା, ଯଦି ଗୁରୁ କନେକ୍ଟ, ଫାର୍ଷ୍ଟ ବଗିଟା ଇଞ୍ଜିନ୍ ସହିତ କନେକ୍ଟ ହେଇଛି, ସେକେଣ୍ଡ ବଗିଟା କଟିଗଲା, ତାହେଲେ ଇଞ୍ଜିନ୍ ଚାଲିଥିବ ନା ନାହିଁ? ଇଞ୍ଜିନ୍ ଟାଣି ନେଇଗଲା ଫାର୍ଷ୍ଟ ବଗି କି, ସେକେଣ୍ଡ ବଗି ତାର ଯୋଡ଼େଇ ପାରିଲାନି, ସିଏ ହେଲା ସେକେଣ୍ଡ ବଗି, ସିଏ ଯଦି ଯୋଡ଼େଇ ନ ହେଇପାରିଲା ଗୁରୁଙ୍କ ସାଙ୍ଗରେ, ସିଏ ଅଟକି ରହିଗଲା, ଗାଡ଼ି କେମିତି ଚାଲିଯିବ? ତୁମେ ଆଉ ଗୁରୁଙ୍କୁ ଦୋଷ ଦେଇପାରିଲେ ନା? ଆଜ୍ଞା, ମୋତେ କାହିଁକି ଗୁରୁ ଟାଣିକି ନେଲାନି ବା ତୋର କନେକ୍ସନ୍ କଟିଗଲାଣି, ତୁ ପଢ଼ିଥିବୁ ଇଞ୍ଜିନ୍ ଦ୍ୱାରା ମାଡ଼ିକି ପଳେଇଗଲା, ପୁଣି ସେ ରେଲୱେ ବାଲା ଆସନ୍ତି, ତାଙ୍କ ରାଣୀ କନେକ୍ସନ୍ କର, ସେଭଳିଆ ତୁ ପୁଣି କନେକ୍ସନ୍ କରି ପୁଣି ଟାଣିବ। ଏଥିରେ କୃପାର କିଛି, ତୁମେ ଯୋଉ କହୁଛ କୃପା, କୃପା ହଉଛି ଏଇଟା, କୃପା ହଉଛି ଏଇଟା, ଗୁରୁ ତୁମ କଥା ଆଣିକି ଗୋଟେ ପ୍ରିନ୍ସିପୁଲ ଧାରାଟାକୁ ଦେଇଦେଇଯିବେ, ଦେଖ ବାପା ଏଇଟା ଏଇ ହେଉଛି କୃପାର ଧାରା, ତୁମେ ଏ ସେବା କର, ଏ ଭଗବାନଙ୍କୁ ଭଜନ କର, ଆଉ ଗୁରୁ ବି ସେଥିରେ ଲାଗିଦିଏ, ସେ ଇଞ୍ଜିନ୍ ସାଙ୍ଗେ ଲାଗି ରହିଲେ, ଆଉ ଇଞ୍ଜିନ୍ ହେଲା ପରମ୍ପରା, ପୂର୍ବ ଜାଣିକି ସେ ଧାରାକୁ ରଖିଦେଲେ, ଆମେ ଆମେ ଯୋଡ଼ି ହେଉଛି ତାଙ୍କ ସାଙ୍ଗରେ, ଟାଣିବେ କିଏ? ସେ ଟାଣିବେ, ସେ ପରମ୍ପରା ଶବ୍ଦ ହେଇକି ଆସିଛନ୍ତି, ଆମେ ତାଙ୍କ ଆମ ସାଙ୍ଗେ ଯୋଡ଼ି ହେବା, ଯିଏ ଯୋଡ଼ି ହେଇ ରହିଲା ସେ ତା ଟାଣି ଟୁଣ୍ଡେଇକି ପଳେଇଗଲା, ସେଥିରେ କ'ଣ ଅଛି? ଏ ଯୋଉ ଆପଣଙ୍କର ରଥଯାତ୍ରା ହୁଏ, ରଥଯାତ୍ରା ହବ, ଗୋଟେ କଲିକତାର ଦୁର୍ଗା ପୂଜା ହବ, ସେତେବେଳେ ସବୁ ବଗି ଯେତିକି ଥାଏ ତା ଦେହରେ ପୁଣି ସ୍ପେଶାଲ ବଗି ଲଗେଇଦେବେ, ଆଉ ଦୁଇଟା ଏକ୍ସଟ୍ରା ବଗି ବଢ଼େଇଦେ, ସବୁ ଇଞ୍ଜିନ୍ ଟାଣି ନେଇ ପଳେଇବ, ଇଞ୍ଜିନ୍ ସବୁ ଟାଣି ନେଇ ପଳେଇବ, କାହା କନେକ୍ଟ କନେକ୍ସନ୍ଟା ରହୁଛି ନା, ସେଭଳି ଆମର ଭଜନର ବଳଟା ହେଉଛି ଏଇଟା। ଏ ଯେ ଆସକ୍ତିଟା ରହିଲା ସାଧୁ ଆସକ୍ତି, ଆମେ ସାଧୁ ସହିତ ଜଣେ ପ୍ରଭୁପଦା ଆମକୁ ଏଇଟା କହିଛନ୍ତି, ମୁଁ ସେଟା ସିଏ କିଏ କ'ଣ କହୁଛି, କ'ଣ ନାହିଁ, କେଉଁଠି ଦୁନିଆରେ ଚାଲିଛି, କିଏ କ'ଣ କଥା କଲା, ସେଇଟା କ'ଣ ତୁମର, ତୁମେ ଯେତେ ଶୁଣିଛ, ଯୋଉ ବାବା କତୁରୁ ଶୁଣ, ଯେତେ ଭଲ ପ୍ରବଚନ ଦିଅ, ଯାହା କର, ବଳ ହେଲା ସାଧୁର ଆସକ୍ତି, ସେଇଟା ତୁମ ପାଖରେ ନାହିଁ, କିଛି ବି କାମ କରିବ ନାହିଁ, ଦୁନିଆର ସବୁ ଜୀବଙ୍କୁ ତୁମେ ଖୁସି କରିଦେଇ ପାରିବ, ନିଜେ ଖୁସି ହେଇପାରିବ ନା, ତୁମ ଆସକ୍ତି ତୁମେ ହିଁ ଖାଇଦେବ। ତୁମେ କେତେ ପଢ଼ୁଛ, କେତେ ଜାଣିଛ, କେତେ ଜ୍ଞାନୀ ହେଇଛ, ସେଟା ତ ଇଟ୍ ଇଜ୍ ଡିଫରେଣ୍ଟ, ଆମଠୁ ବେଶୀ ଥାଇପାରନ୍ତି, କିଏ କମ୍ ବି ଥାଇପାରେ, ଜଣଙ୍କର ଭକ୍ତିର ମାପକାଠି ହେଉଛି ଏଇଟା, ସେ କହିଦେଲେ ପ୍ରସଙ୍ଗ ମଜରମ ବାସ ମହାତ୍ମାନ କବଜ ବିଧୁ ସୈବ ସାଧୁ ସୁକୃତ ମୁଖ୍ୟ ଦ୍ୱାରମ ଅପାବୃତମ। ସେଠି ସେ କହିଥିଲେ ଅପାବୃତମ, ଇଏ ବି କହିଲେ ଅପାବୃତମ, ଖଗବତ ସେ ଅପାବୃତମ, ସେ ବି ସେ କହିଥିଲେ, ଇଏ ବି କହିଲେ ମୁକ୍ତିର ଦ୍ୱାର ଅପାବୃତମ, ଅନାବୃତ ଦ୍ୱାର ସାଧୁଙ୍କ ପ୍ରତି ଆସକ୍ତି। ତାହେଲେ ଏଇ ଯେଉଁ ଦୁଇଟା ଜିନିଷ ରହିଲା, ସେଇ କର୍ମ ସନ୍ନ୍ୟାସୀ, ଅର୍ଜୁନ ପ୍ରଶ୍ନ ଥିଲା ନା, ପ୍ରଶ୍ନର ସମାଧାନ ପୁଣି ଆସିବ, ତୁମେ ଅର୍ଜୁନ କହିଥିଲେ ସନ୍ନ୍ୟାସୀ କର୍ମ ନ କରିବା ଭଲ, ଆପଣ ଦୁଇଟା ଜିନିଷ କହୁଛନ୍ତି, କ'ଣ? ଏଣେ ଜ୍ଞାନକୁ ପ୍ରଶଂସା କରୁଛନ୍ତି, ଏଣେ କର୍ମଟାକୁ ପ୍ରଶଂସା କରୁଛନ୍ତି, ଗୋଟିଏ କଥା କୁହନ୍ତୁ ଭଗବାନ ସେଠି କହିଲେ, ନା ଏଇଟା ଦୁଇ ପ୍ରକାର ଲୋକ ରହିଛନ୍ତି, ଅଶୁଦ୍ଧ ଚିତ୍ତ, ଶୁଦ୍ଧ ଚିତ୍ତ। ତେଣୁ ଅଶୁଦ୍ଧ ଚିତ୍ତ ଲୋକମାନେ କର୍ମ ତ୍ୟାଗ କଲେ ବି ପତନ ହେବେ, ତାଙ୍କ ପାଇଁ କର୍ମ କରିବା ବେଟର, ବରଂ କର୍ମ କରିକି ସେ ଜ୍ଞାନ ସ୍ତରକୁ ଯାଆନ୍ତୁ। ଆଉ ଶୁଦ୍ଧ ଚିତ୍ତ ଲୋକ ସେ ତାଙ୍କ ଜ୍ଞାନ ସ୍ତର ରହିପାରିବେ। ତେଣୁ କର୍ମଟା ଯିଏ କରୁଛନ୍ତି ତାଙ୍କର ଦୁଇ ଜଣଙ୍କର ସ୍ଟେଜଟାକୁ ବ୍ୟାଖ୍ୟା କରେ, ତାପରେ ବ୍ୟାଖ୍ୟା କରିକି ତା ପରବର୍ତ୍ତୀ ଶ୍ଲୋକ କହିଲେ, ତ ସମୟ ହେଇଗଲା, ମୁଁ କୁଆଡ଼େ ପଳେଇଗଲେ ଯେ ସର୍ବକର୍ମାଣି ମନସା ସନ୍ନ୍ୟାସ୍ୟାସ୍ତେ ସୁଖମ୍ ବସି ନବଦ୍ୱାର ପୁରେ ଦେହି ନୈବ କୁର୍ବନ କାରୟନ୍। ଯେତେବେଳେ ଦେହି ତାର ପ୍ରକୃତିକୁ ସଂଯତ କରେ, ଏବଂ ମାନସିକ ସ୍ତରରେ ସମସ୍ତ କର୍ମ ତ୍ୟାଗ କରେ, ସେତେବେଳେ ସେ ନଅଟି ଦ୍ୱାର ଥିବା ଏ ପୁରରେ ଅର୍ଥାତ୍ ଏ ଜଡ଼ ଶରୀରରେ କିଛି ନ କରି କିମ୍ବା କରିବାର କାରଣ ନ ହୋଇ ଆନନ୍ଦରେ ବାସ କରେ। ଏଇ ଆସିଗଲା। ବର୍ତ୍ତମାନ ପୂର୍ବରୁ କ'ଣ କହିଦେଲେ, କର୍ମ କରିକି ଅଶୁଦ୍ଧଚିତ ବ୍ୟକ୍ତି କର୍ମ କରିକି କ'ଣ କରିବ, ଜ୍ଞାନ ସ୍ତରକୁ ଆସିବ, ସନ୍ନ୍ୟାସ ସ୍ତରକୁ ଆସିବ। ବର୍ତ୍ତମାନ କହିଲେ ଆଚ୍ଛା ଅର୍ଜୁନ ପ୍ରଶ୍ନ କରିବେ, କାଲିକି ଶୁଣିବା ଏହା ଟୀକା। ସିଦ୍ଧସ୍ୱାମୀ କେତେ ସୁନ୍ଦର ବ୍ୟାଖ୍ୟା କରିଛନ୍ତି। ଯଦି ଏ ଅଧ୍ୟାୟରେ ସିଦ୍ଧସ୍ୱାମୀଙ୍କର ବହୁତ ମହନୀୟ ଟୀକା ସବୁ ଏତେ ସୁନ୍ଦର ମାନେ ସ୍ପଷ୍ଟ କରିଛନ୍ତି ଭକ୍ତି ବ୍ୟାଖ୍ୟା। ସେ କହିଲେ ତାହେଲେ ଜ୍ଞାନ ସ୍ତରରେ ଯିଏ ଅଛି ତାକୁ କେମିତି ଜାଣିବା ଆମେ, ଯେ ସନ୍ନ୍ୟାସୀ ହେଇଛି, କର୍ମ କରୁନି, ବାହ୍ୟ କର୍ମ ତାର ଗୋଟେ ବିରକ୍ତି ହେଇଛି, ସେ ଲୋକଟା ସେଇଠି ସ୍ତରରେ ଅଛି ତାଙ୍କୁ କେମିତି ଜାଣିବା। ଏ ଶ୍ଳୋକର ତାର ଲକ୍ଷଣଟା ଏ ଶ୍ଳୋକ ହିଁ କହିବ। ଜଣେ ଅଶୁଦ୍ଧଚିତ ଶୁଦ୍ଧଚିତ ବ୍ୟକ୍ତିର ସନ୍ନ୍ୟାସର ସ୍ଥିତିଟା କ'ଣ, ସେ ତ କର୍ମ କରୁଛି, ଜଣେ ସାଧୁ ହେଇଗଲା ସେ କର୍ମ କରୁଛି, ଜଣେ ସଂସାର ହେଲେ କର୍ମ କରୁଛି, ତା ଡିଫରେନ୍ସଟା କ'ଣ। କର୍ମ ତ ଗୋଟେ, ସେ ରୋଷେଇ ହେଉଛି, ସେ ଚାଷ ହେଉଛି, ସେ ଘର ମେଣ୍ଟେନ୍ ହେଉଛି, ସେ ପିଲା ଛୁଆଙ୍କୁ କେୟାର କରୁଛନ୍ତି, ଆମେ ଡେଟିଂ କେୟାର କରୁଛୁ, ଆଉ କ'ଣ। ଗୋଟେ ସ୍ତ୍ରୀ ଲୋକ ତା ଘରେ ତା ସ୍ୱାମୀ ପାଇଁ ପିଲା ପାଇଁ ସେ କେୟାର କରୁଛି, ଏଠି ବାବାଜୀ କ'ଣ କରିବ। ଆଜି ସିନା ଆଜିକାଲିର ସମାଜରେ ଏଇ ମଠ ମନ୍ଦିରକୁ ମାତାଜୀ ମାନେ ସବୁ ଦୀକ୍ଷା ନେଲେ ଆସିଲେ କଲେ, ଆଗରୁ କିଏ କରୁଥିଲେ ସବୁ, ଆଗରୁ ତ କ'ଣ ମଠ ମନ୍ଦିର କୌଣସି ମାତାଜୀ ଆସିକି ରୋଷେଇ କରିପାରିବେନି, ସେତେବେଳେ ସବୁ କରୁଥିଲେ ବାବାଜୀ ମାନେ ନା। ଜଣେ ମା ଠାରୁ ଜଣେ ମା ଯା ନ କରେ, ମାରାତି ଦିନରେ ଉଠି କେବେ କରିବେନି। ମାର ତ ଗୋଟେ ତାର ଛୁଆକୁ କ'ଣ ଦେଇଦେଲା, ଆଜି ଚୁଡ଼ା କ'ଣ କ'ଣ କହୁଛ, କ'ଣ ଚୁଡ଼ା ଅଛି ଚୁଡ଼ା ଧରେଇଦେଲା, ମୁଢି ଅଛି ମୁଢି ଧରେଇଦେଲା, ଯାହାକି ସେ ଛୁଆଙ୍କୁ ବୁଲେଇବା ଲାଗି କହିଦେବ ନାରୀ ଏଇଟା ତୁମେ ନେଇଯା ଖାଇଦେ। ଗୋଟେ ସାଧୁର ଜୀବନ ଏମିତି ଥିଲା, ସେ କ'ଣ ଯେତେବେଳେ ଭଗବାନ ରଖୁଥିଲା ସେ କ'ଣ କରୁଥିଲା, ଗୋଟେ ମା ଠାରୁ କୋଟି ଗୁଣର ଦାୟିତ୍ୱ ନଉଥିଲା, ରୋଷେଇ କରିବା, ଖାଇବା, ପିଇବା, ରାତି ତିନିଟାରୁ ଶୋଇଲା ପର୍ଯ୍ୟନ୍ତ ଠାକୁରଙ୍କର ସବୁବେଳେ ତା ଲାଗିଥିଲେ। ସିଏ ସେଠି ଗୃହୀ ଗୋଟେ କର୍ମ କରୁଛି, ଏଣେ ସଂସାର ଗୋଟେ ସରି ମଠବାଜୀ ଗୋଟେ କର୍ମ କରୁଛି, ତାହେଲେ ସମାନ କର୍ମ ତାଙ୍କର ଯୋଉ ଯୋଉ ଝଗଡ଼ା ଖାଇସାରେ ବାସନ ମାଜେ ଘରେ ସକାଳ ଉଠୁ ପୁଣି ପରିଣାମଣିଆ କର, ଠାକୁରଙ୍କୁ ରୋଷେଇ କର, ଭୋଗ ସମାନ। ବରଂ ସେଠି ଗୋଟେ ଭଲ ଆଉ କ'ଣ ଭଲ ତୁମେ ସେଠି ତାଙ୍କର ସୁଖ କ'ଣ ଯେ ଗପ ସପ କରିବେ, ଏଣୁ ତେଣୁ ତୁ ଠାକୁର ଭିତରେ ପଶିବୁ କିଛି ଗପ କରିପାରିବୁ, ତାଙ୍କ ରୋଷେଇ କରୁଥିବେ, ତାଙ୍କର ସେଠି ରୋଷେଇ କରୁ କରୁ ଭଜା ଖାଇ ଦେଉଥିବେ, ରୁଟି ମୁଡ଼ିକିରେ ଚୋବେଇ ଦେଉଥିବେ, ଏଣୁ ଅଧା ରୋଷେଇ କରିକି ସେ କଢ଼ାରୁ ନେଇ ଆସୁଥିବେ। ଏଇଠି ତ ସବୁ ବନ୍ଦ, ଭୋଗ ଲାଗି ସାରିବ ତୁ ତାର ଖାଇବୁ, ଠାକୁର କତରେ ପଶିବୁ, କଥାବାର୍ତ୍ତା ବି କରିପାରିବୁ। ମାର କ'ଣ ମାଠୁ ଶହେ କ'ଣ ଦାୟିତ୍ୱ ଏଠି, କିନ୍ତୁ ଏଟା ବନ୍ଧନ ନୁହେଁ। ସମ୍ପାଦକ କହିବେ କାହିଁ ବନ୍ଧନ ନୁହେଁ, ଏଟା ଚକ୍ରବର୍ତ୍ତୀ ସେଟା ଲେଖିଛନ୍ତି, ସେ ବି ଲେଖିଛନ୍ତି, ସଂସାର କର୍ମଟା କମ୍ ନୁହେଁ, ଏଟା ବନ୍ଧନ କାହିଁକି ନୁହେଁ। ଏଠି ଗୋଟିଏ ଜିନିଷ ଛାଡ଼ିଦେଲା ସେ ଯୁକ୍ତ ହେଇଯିବ, ସେଟା ହେଲା ଅହଂକାର। ସେ ଲେଖୁଛନ୍ତି ଅହଂଭାବଟା ଏଠି ରୁହେ ନା, ସେଠି ଅହଂଭାବ ରୁହେ, ମୋ ପିଲା ମୁଁ କରୁଛି, ମୋ ସ୍ତ୍ରୀ ମୋ ସଂସାର, ମୁଁ ଏଇଟା ଯୋଗାଡ଼ କଲି, ମୁଁ ଏମିତି କଲି ସେମିତି କଲି, ଗଲା କର୍ମବନ୍ଧନରେ ପଡ଼ିବ। ଏଇଟା ଜ୍ଞାନ ଷ୍ଟେଜ୍ର କଥାଟା ସମ୍ବାଦ ସ୍ପଷ୍ଟ କରିବେ ଅର୍ଜୁନଙ୍କ ପ୍ରଶ୍ନରେ, ଏଠି ସମାଧାନ ଦେବେ। ଶୁଦ୍ଧଚିତ ବ୍ୟକ୍ତି ଯେତେବେଳେ ଜ୍ଞାନ ସ୍ତରକୁ ଆସିଯାଏ, ସନ୍ନ୍ୟାସ ହୁଏ, ସନ୍ନ୍ୟାସ ଏଠି କର୍ମ ସନ୍ନ୍ୟାସ, ଆମର ତ ସନ୍ନ୍ୟାସ ମାନେ ହେଉଛି ଭଗବାନ ପାଇଁ କରିବା, ଆମର ଯେତେ ଗୋଟେ ସନ୍ନ୍ୟାସୀ ସେତେ କୃଷ୍ଣ ପାଇଁ କରିବ, ତାହା କ'ଣ କରାହବ ତା ସ୍ଥିତିଟା କ'ଣ। ସେ କହିଲେ ଏଇଆ ନବଦ୍ୱାର ପୁରରେ ରହିକି, ନଅଟା ଦ୍ୱାର ଅଛି ନା ଏଠି, ଆଉ ସର ନଅଟା ଦ୍ୱାର, ଏ ନବଦ୍ୱାର ପୁରରେ ଦେହି ରହିକି ସେ କର୍ମ କରିକି କର୍ମ ନ କଲା, ସବୁ କର୍ମ କରୁଥିବ, କର୍ତ୍ତୃତ୍ୱ ଅଭିମାନ ଅହଂକାର ତାର ନଥିବ। ଏଟା କାଳେ ଶୁଣେ କେମିତି ସୁନ୍ଦର ଭାବରେ ସେ ବ୍ୟାଖ୍ୟା କରିକି କହୁଛନ୍ତି, ସମ୍ବାଦ ବହୁତ ସୁନ୍ଦର, ଏଇ ଅଧ୍ୟାୟରେ ବହୁତ ସୁନ୍ଦର ଟିକା ଦେଇଛି। ମୁଖ୍ୟ ଜିନିଷ ରହିଲା ଏ ଯେଉଁ ଆସକ୍ତିଟା, ଭଗବାନଙ୍କ ପ୍ରତି କେମିତି ଆମେ ଆସକ୍ତି ବଢ଼େଇବା, ଭକ୍ତ ଏଥିପାଇଁ ହେଇଛି, ସଂସାର ଆସକ୍ତି କେବେ କଟିବ ନାହିଁ, ଭଗବାନ ଆସକ୍ତି ବଢ଼ିଲେ ସଂସାର ଆସକ୍ତି କମିବ। ଜଣକ ଆମର ଭଗବାନ ଆସକ୍ତି ବଢ଼ୁନି, ଭଗବାନ ଆସକ୍ତି ମାନେ ଆସକ୍ତି ତୁମର ନାହିଁ, ବାସ ସାଧୁ ଭଗବାନ ଆସକ୍ତି କେବେ କରିପାରେ, କାରଣ ତୁମ ଭଗବାନ କ'ଣ ଜାଣିଛ, ତୁମ ଭୋଗ ଲାଗିଲେ ଭଗବାନ ଗଲେ ଆଜି ଲୁଣଟା ପଡ଼ିନି ସବ୍ଜିରେ, ଲୁଣଟା ପଡ଼ିନି ଡାଲିରେ, ଲୁଣଟା ପଡ଼ିନି, ତାପରେ କ'ଣ ଭୋଗ ଲାଗିଗଲା ପ୍ରସାଦ ପାଇଁ କ'ଣ କରିବା, ଅଲଣା ଡାଲି ଖାଇବା, ଆଣା ଅଲଣା ଜାଣ ସବୁ ଲୁଣ ପକାଇ, ଆଚ୍ଛା ଯଦି ଲୁଣ ପକାଇ ଖାଇଦେଲେ ସେତେବେଳେ ଆମେ କେବେ କେହି ଚିନ୍ତା କରୁଛେ ଆଜି ଭଗବାନଙ୍କର ଭୋଗଟା ଯେଉଁ ଲାଗିଲା ଏଟା ପ୍ରଭୁ ଆଜି ଅଲଣା ଖାଇଲି, ଆଜି ଭଗବାନ ଅଲଣା ଖାଇଛି, ମୁଁ ଅଲଣା ଖାଇଲି। ପ୍ରାଚୀନ ସାଧୁମାନେ କେବେ କିଛି ଆଡ୍ କରିବି, ପ୍ରସାଦରେ କିଛି ଆଡ୍ କରିବି, ପ୍ରସାଦରେ ସେଇଟା ଭଗବାନଙ୍କର ଭୋଗ ଲାଗିଲା ଆଉ ଯାହା ହେଇଛି ସେଇଟା ଖାଇବାକୁ ପଡ଼େ। ତୁମର ତୁମ ସ୍ୱରରେ ଯାଉନି ତୁମେ ନ ଯା, ତୁମ ଅନର ପ୍ରସାଦ ପ୍ରବତ ତୁମେ ଅନର କରିବ। ଲୁଣ ଅଲଣା ହେଇଥିଲେ ଅଲଣା କରିବ, ତୁମେ ଖାଇବ ଅଲଣା ହେଇଥିଲେ ଖାଇବ, ତୁମେ ସେଟା ରୋଷେଇ କରୁଛ। ଆମର ଭଗବାନ ଚିନ୍ତାଟା ନାହିଁ, ଆସକ୍ତିରେ ନାହିଁ ନା, ଭଗବାନ ଚିନ୍ତାଟା ନାହିଁ, ଭଗବାନ ଆଉଛି ପ୍ରସାଦ ପାଉଛେ, ରୋଷେଇ ହେଇଗଲା, ଭୋଗ ଲାଗିଗଲା, ଯୋଉ ବଡ଼ା ହେଇକି ମହାପ୍ରଭୁ ଗୋବିନ୍ଦ ନାମ ସେ ଖାଇଲା ବେଳେ କିଏ କ'ଣ କୃଷ୍ଣ ଚିନ୍ତା ହେଉଛି, ଏ ଭଗବାନ ଆଜି ଖାଇଥିବେ, ଏ ବଢ଼ିଆ ହେଇଛି, କ'ଣ ସେ କିଏ ରୋଷେଇ କରିଛି କିରେ, ହେଁ ସେ ସରପଞ୍ଚ ରୋଷେଇ କରିଛି, ସେ ପକେଇଛି ମସଲା କ'ଣ ସେଇଟା କ'ଣ ସେ କ'ଣ କ'ଣ କି ପାଉଡର୍ ଗୋଟେ କହିଦେଉଛି କ'ଣ ନା ବା ସେ ଗୋଟେ କ'ଣ ଗୋଟେ କ'ଣ ହଁ ସେ ଚାଟ ମସଲା ପକେଇ ଦେଇଛି, ଏଇଟା ପକେଇ ଦେଇଛି ବା ସେତେବେଳେ ତାର ସେ ରୋଷେଇଆର ପ୍ରଶଂସା ଚାଲିଲା, ସିଏ ଆଜି ବଢ଼ିଆ ରୋଷେଇ କରିଥିଲା ଡାକ ସିଏ ସିଏ କିଛି ତାର କିଏ ତାର ରୋଷେଇ ପ୍ରଶଂସା କଲାନି, କିଏ ତାର ସେ ଡୋନର ଜୟ କରିଛି ଯୋଉ ପକେଇବେ ଜୋର ସୋର, ହେଁ ସେ ପ୍ରଭୁ ପ୍ରସାଦ ଦେଇଛି ତାଙ୍କ ଜୟ ହଉ ଭଲ କିରେ। ଇଏ ମୁଖ୍ୟ ଭଗବାନ ଖାଇଛନ୍ତି ନା ନାହିଁ, ଏଠି ଭଗବାନ ଚିନ୍ତା ବାପା ହବନି, କେତେ ମାନେ ଜୀବନ ଜୀବନ କେତେ ଗୁଡ଼େ ଅବସ୍ଥା ଯେ ଚିନ୍ତା କରିବ, ଭଗବାନ ଭୋଗ ଲାଗିଛି ଜାଣି ପୁରା ଭଗବାନ ଭଗବାନ କଲେ ତା ଜୀବନ ବାଜିଲା। ଇଏ ଜ୍ଞାନର ଯୋଉ ଯାକନ୍ତି ଆମକୁ ଆମକୁ ଯୋଉ ଆସେ କ'ଣ ଚେତନାଟା ଆସେ, କୃଷ୍ଣ ଚେତନା ଯୋଉ ଶବ୍ଦ ପ୍ରବାଦ ଲେଖିଲେ ନା ସବୁ ସ୍ତରରେ, ପ୍ରସାଦ ରୋଷେଇ କରେ, ଭୋଗ ରୋଷେଇ କରେ, ଭୋଗ ଲଗେଇଲା ବେଳେ ଭୋଗ ରୋଷେଇ ହେଲା କୃଷ୍ଣ ଏଟା ଖାଇବେ, ସବୁବେଳେ ସେ କୃଷ୍ଣଙ୍କୁ ସ୍ମରଣ କରେ, ପ୍ରଭୁ ଏଟା ପ୍ରସାଦ ପାଇଛନ୍ତି। ଆମ ଆମେ ଜଣେ ଯୁକ୍ତି କରିବ ନା, ଜଣେ ଭାଇ ବସିକି ସେ ଚିନ୍ତା କରୁଛୁ, ସେ ସେଠି ଜଣେ ଖାଲି ପ୍ରସାଦ ସେ ଭକ୍ତିମାନେ ଠାକୁର ଯଦି ଲେଖିଲେ ପ୍ରସାଦ ସେବା କରିତେ ହଏ ସକଲ ପ୍ରପଞ୍ଚ ଜୟ, ସେ ଭଜନ କଥାଟି କହିନାହାନ୍ତି, ସେ କହିଛନ୍ତି ଭଜନ କରିଥିବା ପାର ହଉ ବୋଲି, ସେ କହିଛନ୍ତି ପ୍ରସାଦ ସେବା କରିତେ ହଏ ସକଲ ପ୍ରପଞ୍ଚ ଜୟ, ଏଇ ପ୍ରପଞ୍ଚ କହିନାହାନ୍ତି ସକଲ ପ୍ରପଞ୍ଚ ଜୟ, ଏ କ'ଣ ଗୋଟେ ଗୀତା ଲେଖି ଦେଇଛନ୍ତି ମାନେ ପ୍ରସାଦ ପ୍ରତି ତାଙ୍କର କେତେ ବଡ଼ ମହାନ ଦୃଷ୍ଟି, ଯେ ପ୍ରସାଦ ସେବା କରୁଛି ସେ ସେବା ବୋଲି କହିଦେଲେ, ପ୍ରସାଦ ସେବା ପ୍ରସାଦ ସେବା କରିତେ ହଏ ସକଲ ପ୍ରପଞ୍ଚ ଜୟ, ଭଗବାନଙ୍କ ପ୍ରସାଦ ମହାପ୍ରଭୁ ପ୍ରସାଦ ଦେଲେ ମହାପ୍ରଭୁ କାନ୍ଦୁଥିଲେ, ମହାପ୍ରଭୁ ଏଇଟା ହେଉଛି ଫେଲପ ଜଗନ୍ନାଥ ପ୍ରସାଦ ପାଇଛନ୍ତି, ଆମେ କେବେ ବି ଭଗବାନଙ୍କ ଭୋଗ ଲଗେଇଲା ପରେ ଭଗବାନ ଏଇଟା ପାଇଛନ୍ତି ଆମକୁ ଖୁସି ଲାଗୁନି। ସାରଳା ଭଟ୍ଟାଚାର୍ଯ୍ୟଙ୍କର ଯୋଉ ଅଛି ଚୈତନ୍ୟ ପଢ଼ୁଥିଲି, ଆଉ ସେ ମହାପ୍ରଭୁ ଭୋଜନ ଡାକିଛନ୍ତି, ମହାପ୍ରଭୁ ତ ଆଉ ଏତେ ବଡ଼ ମାୟାବାଦୀ ଆଜି ଚେଞ୍ଜ ପରିବର୍ତ୍ତନ ହେଇଛି, ମହାପ୍ରଭୁ ତା ନିମନ୍ତ୍ରଣଟା କାଟିପାରୁନାହାନ୍ତି, ଆଉ ସେ ତ ଯାହା ରୋଷେଇ କରୁଛନ୍ତି କରୁଛନ୍ତି, ପିଠା ପଣା ସବୁ ଜଗନ୍ନାଥଙ୍କ କତିରୁ ସବୁ ଆଣିଛନ୍ତି, ଆଉ ସେ ଯୋଉ ଭୋଗ ଭୋଗ ଲଗେଇଛନ୍ତି, ଯୋଉ କୃଷ୍ଣଙ୍କୁ ଯୋଉ ଭୋଗ ଲଗେଇଛନ୍ତି ସେ ଥାଳିଟାକୁ ଦେଖି ମହାପ୍ରଭୁ ଆନନ୍ଦିତ, କେତେ ଭାଗ୍ୟ ତୁମର, ତୁମେ ଏଇ ଭଗବାନଙ୍କୁ ଏମିତି ଅର୍ପଣ କରୁଛ, ଭଗବାନଙ୍କୁ ଏମିତି ତୁମେ ତୁଳସୀ ପଡ଼ିଥିବ, ଆଉ ଭଗବାନ ପାଇଁ ବିଭିନ୍ନ ଆଇଟମ୍ ହେଇଥିବ, କିନ୍ତୁ କେତେ ଭାଗ୍ୟବାନ ଭଗବାନଙ୍କୁ ଏଇଟା ଏତେ ଭୋଜନ ଦେଉଛ, କେତେ ଭାଗ୍ୟ ତୁମର, ଚୈତନ୍ୟ ମହାପ୍ରଭୁ ଭକ୍ତ ଭାବରେ କ'ଣ କହୁଛନ୍ତି ଭଗବାନ ଆମର ଭଗବାନ କ'ଣ ଭଗବାନ ଭଗବାନ କ'ଣ ଭଗବାନ ଭଗବାନ କ'ଣ ଅଛି, ସେ ମୁଁ ଆଗେ ଖାଇଦେବି ଯେ ଆଣ ପ୍ରସାଦ ସରୁଥିଲୁ, ସେ ଭଗବାନ ପ୍ରସାଦ ପାଉଛୁ ଆମେ ଠିକ୍ ଅଛି, ତମେ ଏଟା ତ ସେବା ହେଲା କି, ତ କୃଷ୍ଣ ଭୁଲିଗଲୁଣୁ ପ୍ରସାଦ ପାଇଲେ ଆଉ କୃଷ୍ଣ ଚିନ୍ତା ହେଉନି, ଆଉ ଭଗବାନଙ୍କର ଉଚ୍ଚିଷ୍ଟଟା ଏଇଟା ଖାଇଲେ ମୋ ଚିତ୍ର ଶୁଦ୍ଧି ହବ, ଭଗବାନ ଆମର ପାଇଁ ଏଇଟା ଆସକ୍ତି ରହିଯାଇଛି, ପ୍ରସାଦ ମହାପ୍ରସାଦ ଗୋବିନ୍ଦ ସବୁ କହିଦେଉଛି କିନ୍ତୁ ସରିଲା, ସେଠି ପ୍ରଣାମ ସରିଲା ସରିଗଲା, ଯେ ମୋ ଭଗବାନ କେତେ ଭାଗ୍ୟ ମୋ ଜୀବନର ଅଛି, ଏଇ ଶରୀରରେ ଏ ପାପ ଖାଇ ଖାଇ ସେ ମାଂସ ଖାଇ ଖାଇ ପୁଣି ଗୋଟେ ମାଂସ ହେଇଥାନ୍ତି, ଆଜି ମୁଁ ସେ ପ୍ରଭୁମାନଙ୍କର ଲେକ୍ଚର ଶୁଣୁଛି, ପ୍ରଭୁ ସେଇଆ କହିଲେ ଏଇ ଯୋଉ ପଶୁଗୁଡ଼ା ମାରୁଛନ୍ତି ଯୋଉ ସେ ପଶୁଗୁଡ଼ା ଯୋଉ ହେଇଛନ୍ତି ଯୋଉ ଗଳା କଟା ହବ ସେମାନେ କ'ଣ ଥିଲେ, ସେମାନେ ସେ ଗଳା କାଟିଥିଲେ, ସେଥିପାଇଁ ଫ୍ଲେସ୍ ଯୋଉ କେଉଁ କଥା ଗୋଟେ କହୁଛନ୍ତି, ହଁ କ'ଣ ତାଙ୍କର ବୈଜ୍ଞାନିକ କଥା ଶୁଣିଲା ମୁଣ୍ଡ ମୋର ଖରାପ ହେଇଯାଉଛି, ସକାଳୁ ଗୋଟେ କଥା କହୁଥିଲେ ଯେ ରୁଲ୍ସ ରେଗୁଲେସନ ଉପରେ ସେ କହୁଥିଲେ, କେତେ ନିୟମ କାହିଁକି ରଖା ହେଇଛି, କହିଲେ ଗଭର୍ଣ୍ଣମେଣ୍ଟ ନିୟମ ରଖିଛି, ପ୍ରବାଦ କହୁଛନ୍ତି ଗଭର୍ଣ୍ଣମେଣ୍ଟ ନିୟମ ରଖୁଛି, ଗୋଟିଏ ଗୋଟିଏ ପ୍ରଡକ୍ଟ ଉପରେ ନିୟମ ରଖୁଛି ଆଉ ଗୋଟେ ପ୍ରଡକ୍ଟ ଉପରେ ନିୟମ ରଖୁନି, କ'ଣ ବୈଜ୍ଞାନିକ ଭିତ୍ତିକ ତାଙ୍କର କଥା, ଇଏ ପଢ଼ିକି ବାପା ତୁମେ ହଜାର ସେ ବିଷୟ କହିଦେବ ଆମର କ'ଣ ଭ୍ୟାଲୁ ଅଛି, ତୁମେ ତୁମର ଜ୍ଞାନ ଅଛି ତୁମେ ଦଶ ଘଣ୍ଟା ପଢ଼ିପାରୁଛ ତୁମେ କହିଦେବ, ତୁମର ଜ୍ଞାନ ଅଛି ଏଠୁ କଲେକ୍ସନ କଲ ସେଠୁ କଲେକ୍ସନ କଲ କହିଦେବ, କହିଲ ବିଜ୍ଞାନ ଜିନିଷ ମୁଁ ତୁମକୁ ମାନିନେବି, ତୁମେ ଜଣେ ତୁମେ କାହିଁ ପ୍ରବନ୍ଧ ତୁମର ମାନନ କରୁଛ, ତାଙ୍କ ପାଇଁ ଆନ୍ସର ହେଉଛି ତୁମେ ଯାହା କହୁଛ ଏଇଟା ପୁଥିଗତ ବିଦ୍ୟା ଗୁଡ଼ା କହୁଛ, ଏହା ପଢ଼ିକି କହୁଛ ଗୁରୁ ଦେଖ ଏଇଟା ପୁଥିଗତ ବିଦ୍ୟା, ପୁସ୍ତକ ସୁସ୍ଥତା ବିଦ୍ୟା ପରମସ୍ତକ ତମ ଦନ ଆମେ ପଢ଼ୁଛୁ ସେ ତୁମେ ବହିଟା ପଢ଼ୁଛ ତୁମେ ବିଭିନ୍ନ ବହି ଗ୍ରନ୍ଥ କରିଦେଲ ତୁମେ ଜ୍ଞାନ ଅଛି କଲେକ୍ସନ୍ କରିଦେଲ ଲେଖିଦେଲ ବା କହିଦେଲ ତୁମେ କେବେ ଗୋଟେ ବି ଜ୍ଞାନ ଜିନିଷ କହିପାରିବେ ଆଉ ତୁମେ ଯଦି ଜ୍ଞାନୀ ହେଇଛ ତୁମେ ଶୁଣ ଜଣେ ପ୍ରଭୁପାଦଙ୍କ କହୁଛନ୍ତି ଜାଣିଦେବ ଆରେ କୋଉଠି ଏ ତ ଭଗବାନ କହୁଛନ୍ତି ଭଗବାନ ଛଡ଼ା ତାଟା କିଏ କହିପାରିବେନି ଇଏ ଆଜି ଶୁଣୁଥିଲି ସକାଳେ ପ୍ରଭୁପାଦ କହିଲେ ଦେଖ ରୁଲ୍ସ ରେଗୁଲେସନ୍ କାହିଁକି ରଖାଯାଇଛି କେତେ ଯୁକ୍ତିରେ ସୁନ୍ଦର ଭାବରେ କହୁଛନ୍ତି ଆମକୁ କ'ଣ ଗହମ ତିଆରି ଗହମ ଚାଷ କରିବା ପାଇଁ ଧାନ ଚାଷ କରିବା ପାଇଁ ଆମେ କ'ଣ 50 ଥର ଚାଷ କଲେ ଗଭର୍ଣ୍ଣମେଣ୍ଟ କହୁଛି ତୁମେ ଚାଷ କରିପାରିବନି ବୋଲି କେହି ଯଦି ପାରୁଟି ଫ୍ୟାକ୍ଟ୍ରିରେ ହଜାର ହଜାର ଜାଗାରେ 10,000 ପାରୁଟି ରେଷ୍ଟ୍ରିକ୍ସନ୍ ବାହାର କରୁଛି ବିସ୍କୁଟ୍ସ ବାହାର କରୁଛି ତ କ'ଣ ଗଭର୍ଣ୍ଣମେଣ୍ଟ ମନା କରୁଛି ଆଚ୍ଛା ମଦ କାହିଁକି କହୁଛି ତୁମେ କରିପାରିବନି ସେମାନେ ଯୁକ୍ତି କରିଦେଉଛନ୍ତି ଆଚ୍ଛା ମଦଟା କାହିଁକି ସେମିତି କରୁନାହାନ୍ତି ମଦ ବି ଗୋଟେ ଲିକ୍ୱିଡ୍ ପାଣି ପାଣି ଫ୍ୟାକ୍ଟ୍ରି ପାଇଁ କହୁଛନ୍ତି ପାଣି କ'ଣ ଯେଉଁ ପାଣି ଗୁଡ଼ା କ'ଣ ଫିଲ୍ଟର ପାଣି ତା ପାଇଁ ତୁମେ ଫ୍ୟାକ୍ଟ୍ରି କରିପାରିବ ତା ମଦ ପାଇଁ ଯାଇ ରଖାଯାଇଛି ନା ସେଟା ଗୋଟେ ଖରାପ ଜିନିଷ ଏଟା ଗୋଟେ ସିନ୍ଫୁଲ୍ ଜିନିଷ ସେଥିପାଇଁ ତାଙ୍କ ରୁଲ୍ସ ରଖାଯାଇଛି ଖାଦ୍ୟ ପ୍ରଡକ୍ସନ୍ ବାହାରୁଛି ଗଭର୍ଣ୍ଣମେଣ୍ଟର କିଛି ରୁଲ୍ ନାହିଁ ତୁମେ ତାଙ୍କର ଲାଇସେନ୍ସ ନେଇ ଯେତେ ବାହାର କରିପାର କିନ୍ତୁ ମଦଟାକୁ ତୁମେ ସେତେ ବାହାର କରିପାରିବନି ତୁମେ ସମସ୍ତେ ବିକିପାରିବେନି ତାଙ୍କ ରୁଲ୍ସ ରହୁଛି କାରଣ ଏଇଟା ଖରାପ ଜିନିଷ ସେଟା ରୁଲ୍ସ ରେଗୁଲେସନ୍ ଗୋଟେ ଏଇଥିପାଇଁ ରଖାଯାଇଛି ଖରାପ ହେଇଛି ଗଭର୍ଣ୍ଣମେଣ୍ଟ ସେମାନେ ଚେକ୍ କରୁଛି ନା ତୁମେ କରିପାରିବନି ମଦ ପ୍ରଡକ୍ସନ୍ ବାଲା ପଇସା ଦେଉଛି ଗଭର୍ଣ୍ଣମେଣ୍ଟକୁ ମଦ ବିକିଲା ବାଲା ଦେଉଛି ସବୁ ସମସ୍ତଙ୍କୁ ରେଷ୍ଟ୍ରିକ୍ସନ୍ ଭିତରେ ରଖାଯାଇଛି ସେଟା ଆମ ଜୀବନଟା ଏଇ ସାଧୁଗୁରୁମାନଙ୍କର ଯେଉଁ ନିୟମ ଧାରା ଆମେ ତା ଦେହରେ ବଞ୍ଚିବାକୁ ପଡ଼ିବ ଆସକ୍ତିଟା ନହେଲେ ହବନି ଆସକ୍ତି ନହେଲେ ଏଗୁଡ଼ା କର୍ମବନ୍ଧନ ପଡ଼ିଯିବା ଚିତ୍ତ ଶୁଦ୍ଧି ହବନି ଅହଂଭାବ ଗୁଡ଼ା ରହିବ ଆବଜନ କେମିତି କରିବା ଶିଳ୍ପପାତ କି ଜୟ ଶିଲ ଗୁରୁଦେବ କି ଜୟ ଭଗବତ ଗୀତା କି ଜୟ ନୀତା ଗୌର ପ୍ରମାନନ୍ଦେ ହରି ହରି ବୋଲ ହରି।